वासुदेवाय ॐ नमो भगवते वासुदेवाय।
आज आम श्रीमद्भागवत कथा आज उन्नीस अध्याय आरंभ हो संस्कंदर जो दावाग्नि पान लीला भगवान तेनालीराम भागवत कथा आरंभ करने पूर्व आम विशेष भाव में माताजी मान को धन्यवाद दरबा जहाँ से स्थान परिवर्तन कर तेणु आमको आपण मैंने भागवत शुणापी आपको सुविधा हे आमको भी कथा कहते उत्साह मिल तेणु जहाँ आज ठार आरंभ हो गला चतुर्मास चारिमास काल चार चतुर्मास हम आग काले जो साधु गुरु मैंने परिव्राजन करुले विभिन्न स्थान यात्रा करुले चारिमास गोटे स्थान रहती सी आग कड़े जाती ना गोटे स्थान में भगवान भजन करती आमको ये चारिमास बर्तमान सुजोग मिलला आम भगवान भजन करवा ये जो भगवान ये लीलाटी दवा आज अवश्य आज आ गए तिथि रही आज व्यासदेव आविर्भाव तिथि एवं से गुरु पूर्णिमा हिसाब से आज दिवट पालन कर आज चंद्रग्रहण पचारे केत पूजा हे तेणु आज आज तिथि सनातन गोस्वामी तिरुभाव तिथि आम भागवत कथा कहवा सहित विषय किसी सम्यक सूचना दवा तेणु वर्तमान आम भागवत कथा आरंभ करवा दशम स्कंद उन्नीस अध्याय ये हूँ दावाग्नि पान दावाग्नि आ पूर्व वर्णना कर भगवान दावाग्नि पान करते कि दावाग्नि मोचन लीला दावाग्नि मोचन होता ये दावाग्नि पान करते कहीं दुईट अलग अलग शीर्षक रही मुझसेपरिना जा गोटे कारण हो पाए दावाग्नि मोचन जो रही सनातन गोस्वामी रूप में आम ये सब कथा कहते आज सनातन गोस्वामी तिरुभाव तिथि सनातन गोस्वामी आम कह श्लोक आलोचना करवा सनातन गोस्वामी भक्त मान को कृपा कर जो मैंने भागवत वक्ता विशेष भाव कृपा कर जेकि मनर भाग व्यक्त करें सुखदेव गोस्वामी आम सनातन गोस्वामी टीकार आम यमर इतिक चिंतन आसला ये आम गोटे उद्बोध है जे आम कि टीका दे पार पढ़ा बर्तमान आगुरी आम चिंता करें कि भाव व्यक्त करवा कारण आम भूल हो पाए सब कि सनातन गोस्वामी आम उत्साहित कर समस्त कारण प्रति श्लोक प्रति अक्षर नाना अर्थ कहे तेणु दावाग्नि वचन कहले से जो दावाग्नि रही थे ब्रजवासी मैंने कालीदमन पर सतरधार जो वर्णना कर भगवान तक दावाग्नि मुक्त करते दावाग्नि वचन बोली कह दावाग्नि पान बोली कहगला कहीं दावाग्नि पान करते ये दावाग्नि पान करते किंतु ये जो लीलाटी हम ये अलग प्रकार लीला आम लीला वर्णना करवा से सुखदेव गोस्वामी दावाग्नि पान बोली कहते जहाँ भी हम कौन लिखाई दावाग्नि दावन ग्रास ये ओडिया अनुवाद कर संस्कृत हूँ दावाग्नि पान तेणु ये अध्याय प्रथम श्लोक सुख उवाच क्रीड़ाशक्तेषु गोपेषु तद्गावो दुराचारिणी स्वैरं चरन्त्यो विविशो तृण लोभेन गह्वरम् तेणु क्रीड़ाशक्तेषु विभिन्न क्रीड़ा चार्य अठर अध्याय वर्णना करते विभिन्न प्रकार क्रीड़ा करुले भगवान तेणु क्रीड़ाशक्तेषु गोपेषु गोप मैंने समस्ते क्रीड़ाशक्त ही खेल आसक्त होती भगवान सहित क्रीड़ा कर साधारण कथा नुह भगवान सहित क्रीड़ा कर फैनटा तो साउंड होना तो स्लो कर जो फैनटा हो स्लो कर बहुत साउंड हो फैन करना कौन तो स्लो टी कर तेणु ये जो भगवान सांग बाड़क मैंने क्रीड़ा कर खेलुंच भगवान सहित भगवान सहित भगवान केवल जो जो ध्यान करदेव से आनंद मग्न हो आउ जो मैंने भगवान सहित क्रीड़ा करता कौन कहवा केवल ध्यान कले भगवान चिंता मध्यम जन आनंदित प्राप्त हो आनंद प्राप्त होने सब क्रीड़ा करगवान सहित आ पूर्व वर्णना कर हम पूर्व हम पूर्व इति संस्कृत रेमि रे भगवान छुई दौरान भगवान स्पर्श हो जा आनंद मान स्पर्श हो जाए केवल मन में स्पर्श करके आनंद प्राप्त होने शरीर द्वारा स्पर्श होता कथा कौन कह अवश्य भगवान होते अध्यय वस्तु शरीर मन ये सब भाई किसी तफात ना मन मत चिंता करें आनंद दे पार जा यू गोप मैंने क्रीड़ाशक्ति आसक्त ये आसक्ति आम रही आसक्ति को आम काटिपर ना समस्त आसक्ति रही भागवत तृतीय स्कंद 25 अध्याय कपिलदेव से कथा कहते ये जो आसक्ति रही प्रसंगम अजरम पासम ये जो आसक्ति हूँ अजर आम शरीर जराजीर्ण हो किंतु आसक्ति जराजीर्ण हो आसक्ति सब एवरियम एवरग्रीन तेणु प्रसंगम अजरम पासम आत्मन कवय बुध जो मैंने आत्मा सम्बन्धी ज्ञान प्राप्त होती से भाव कहते किंतु से प्रसंगटा जो आसक्ति स्वयं साधु सुकृत मुख्य द्वार मपावृत से आसक्ति को जब आम साधु पाखे लगेद आमको मुख्य द्वार प्राप्त होमें बौद्ध जगत उद्धार पाई से आसक्ति आसक्ति मानने बौद्ध जगत आसक्ति थी आमको नर्क को नहीं जाऊँ से आसक्ति जब साधु पाखे आसीज तेज़ भगवत धाम पलि साधु जोटी की जाए सीट की जा तेणु ये आसक्ति भगवान प्रति आसक्ति रही कथा कौन कह तेणु क्रीड़ा शक्तिशु गोपेशु गोप मैने भगवान गोपाण ग्रहण कले आदर्श स्थापन करगवान मनुष्य जाति ये गोटे आदर्श विशेष भाव में जो मैंने वैश्य मान दायित्व भगवान कह दायित्व देगवान से मानू कृषि गोरक्षा वाणिज्य गोरक्षा करेंगे से मैंने आपर आसव चबीस अध्याय वर्णना करदिओ वैश्यर तीनो कार्य गोटे कृषि गोटे गोरक्षा गोटे वाणिज्य किंतु ये जितेबाड़े भगवान गोवर्धन धारण लीला करेंगे से समय से पिता को कहते वैश्यक आउ गए चतुर्थ कार्य अच्छी कौन से ना कुशीदम कुशीदम कह लोन दवा उधार दवा इत्यादि टाइम इंटरेस्ट पाया सुध नवा ये रही किंतु भगवान कहे आमर हूँ गोपाड़न एकम्र कर्तव्य हूँ आम गोपाड़न आउ कि आम कार्य करें ब्रजवासी मैंने गोपाड़न से सब कुछ प्राप्त हो जाते बहुत ऐश्वर्य प्राप्त होते गोपाड़न आउ कि ना केवल गोपाड़न तेणु कृषि गोरक्षा वाणिज्य आमर ये हूँ इकोनोमिक ये जो मैंने इकोनोमिक डेवलपमेंट चाहती ये इकोनोमिक डेवलपमेंट हो पार आद्वारा समस्त अर्थनैतिक अभिवृद्धि प्राप्त हो जाने जा गोप मैने से कार्य हूँ गोपाड़न करेंगे तेणु तद गाव दूरचारिणी गोप मान जो गाव मैंने गाड़ी मैंने दूर को चलीगले दूरचारिणी कहीं चलीगले परीक्षित महाराज चिंता करलीगले ना स्वैरं चरंत्यो स्वैरं चरंत्यो मन इच्छा चलले आर मालिक को लक्ष्य कले ना भगवान तक सब गाइड करती गोप मैने सब जो कहे से सब जाती कि आज ये लीलाटी हम से स्वैरं बोली कहगला व्यवस्था कहगला स्वैरं कह मन इच्छा निज इच्छा स्व स्व मैंने निज इच्छा करेंगे मालिक इच्छा ना ये आमको शिक्षा मिले ये आम जी मन इच्छा कार्य करें ये भाव में दुख भोग करवा स्वयं चरंत्यो बिबिशु स्वयं चर चर सहित गोचारण कर घास खाऊ बिबिशु तृण लोभ है ना गहरम लोभ ये लोभ कथा आसला तृण लोभ है ना तर खाद्यर आवश्यकता थिला जे से माने खाऊ नुह खाद्य पेट पूरी गला कि लोभ लोभ आसगला कहीं बहुत सुंदर सुंदर घास रही देखिक लोभ लगला पेट पूरी जाइले बहुत सुंदर खाद्य रही बहुत स्वादिष्ट खाद्य तेल आम लोभ आसव ये लोभटा विभिन्न प्रकार विपद पकेब जो भगवद गीतार भगवान कहले कामात क्रोध विजायत क्रोधात भक्त ये सब अच्छी କ୍ରୋଧ ଲୋଭ କଥା କୁହାଯାଏନି, କ୍ରୋଧ କଥା କୁହାଯାଇଛି, କିନ୍ତୁ ସେ ଲୋଭ ମୋତେ ସେଇଥିରେ ଯାଉଛି, ଆମେ ଆମର ନାଶ ହୋଇଯିବ, ଆମେ ଆମର ବିନାଶ ହୋଇଯିବ। ତେଣୁ ଇଏ ବିଭୀଷୁ ତୃଣ ଲୋଭେନ ଗହ୍ୱରମ୍, ଗହ୍ୱରକୁ ପ୍ରବେଶ କରିଗଲେ ଗର୍ତ୍ତ ଭିତରେ, ମୁଞ୍ଜାଟବି ବୋଲି କୁହାଯାଉଛି, ମୁଞ୍ଜାଟବି ରହିଛି ବନ, ମୁଞ୍ଜାଟବି କହିଲେ ବେତ, ବେତ ବୋଲି କୁହାଯାଏ, ବେତର ବନ ରହିଛି, ତା ଭିତରୁ ଗହ୍ୱର ଭଳି ରହିଛି, ତା ଭିତରୁ ପ୍ରବେଶ କରିଗଲେ। ବିଭୀଷୁ ତୃଣ ଲୋଭେନ, ଲୋଭ କଲେ ଏଇ ଅସୁବିଧା ହୁଏ, ଏଇଟାକୁ ଭଗବାନ ଶିକ୍ଷା ଦେଉଛନ୍ତି, ତୃଣ ଲୋଭେନ ଗହ୍ୱରମ୍। ତେଣୁ ବିଶେଷ ଭାବରେ ଏଇ ଶ୍ଳୋକରେ ସନାତନ ଗୋସ୍ୱାମୀ ଏକଥା କହୁଛନ୍ତି, ଏ ଲୋଭରୁ ଦାବାଗ୍ନି, ଏ ଯେଉଁ ଦାବାଗ୍ନି ହେଲା, ଦାବାଗ୍ନି ଏ ଲୋଭରୁ ହେଇଛି, ଲୋଭ ହେଲା, ଦାବୀମାନଙ୍କ ଲୋଭ ହେଲା। ଭଗବାନ ଗୋଟିଏ କାର୍ଯ୍ୟରେ ଅନେକ ଶିକ୍ଷା ପ୍ରଦାନ କରନ୍ତି, ଅନେକ ତା'ର ଶିକ୍ଷା ରହିଛି ଗୋଟିଏ କାର୍ଯ୍ୟରେ ଭଗବାନଙ୍କର। ତେଣୁ ଏଇ ଯେଉଁ ସବୁ ଲୀଳା ସବୁ ରହିଛି, ଆମେ ତତ୍ତ୍ୱକୁ ମଧ୍ୟ ସବୁ ବୁଝିବାକୁ ପଡ଼ିବ, ଯଦି ତତ୍ତ୍ୱ ନ ବୁଝିବା ତାହେଲେ ଆମେ ପତନ ହୋଇଯିବ। ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, ଅହମି ସର୍ବଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁ ମାମ ଅଭିଜାନନ୍ତି ତତ୍ତ୍ୱେ ନ ତଶ୍ଚରନ୍ତି ତେ। ଭଗବାନ ହେଉଛନ୍ତି ସବୁକିଛିର ମାଲିକ, ଅହମି ସର୍ବଜ୍ଞାନ ଭୋକ୍ତା ପ୍ରଭୁରେବ ଚ, ଭଗବାନ ସବୁକିଛିର ମାଲିକ, କିନ୍ତୁ ଏଇଟାକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ନାହିଁ ସେମାନଙ୍କର ପତନ ହୋଇଯିବ। ତେଣୁ ଆମ ଶ୍ରୀଶ୍ରୀମଦ ଗୌରବନ୍ଦ ସାହେବ ମହାରାଜ କହନ୍ତି, ଦଶମ ସ୍କନ୍ଧରେ ଯେଉଁ ସବୁ ଲୀଳା ରହିଛି ତାକୁ ତା'ର ତତ୍ତ୍ୱକୁ ବୁଝିବା ପାଇଁ ଏକାଦଶ ସ୍କନ୍ଧ ପଢ଼ିବାକୁ ପଡ଼ିବ, ନହେଲେ ଆମର ପତନ ହୋଇଯିବ। ତେଣୁ ଏ ଆଚାର୍ଯ୍ୟମାନେ ସେ ଲୀଳାର ତତ୍ତ୍ୱକୁ ମଧ୍ୟ ପ୍ରକାଶ କରିଛନ୍ତି। ତେଣୁ ହରିଶ୍ରୀ ମଧ୍ୟ ସେ କଥା କହୁଛନ୍ତି, ଲୋଭରୁ ଦାବାଗ୍ନି ପାନ ହୋଇଛି, ଦାବାଗ୍ନି ଲୀଳାଟି ହୋଇଛି, ଲୋଭରୁ ହେଲା, ଯଦି ସେମାନେ ଯାଇନଥାନ୍ତେ ତାଙ୍କର ପେଟ ପୋଡ଼ିଯାଇଛି, ସେମାନେ ଯାଇନଥାନ୍ତେ ତାହେଲେ ଏ ଲୀଳାଟି ହୋଇନଥାନ୍ତା। ସେ ସେହିଭଳି ଭାବରେ ଆମକୁ ଏଠି ସତର୍କ ରହିଛି, ଆମେ ମୋତେ ଲୋଭ ହେଲେ ଆମକୁ ଏ ଅସୁବିଧା ଭୋଗ କରିବାକୁ ପଡ଼ିବ। ତେଣୁ ବିଶେଷ ଭାବରେ ସନାତନ ଗୋସ୍ୱାମୀଙ୍କର ଆଜି ହେଉଛି ତିରୋଭାବ ତିଥି, ଆମେ ସନାତନ ଗୋସ୍ୱାମୀ ମଧ୍ୟ କିଛି କଥା କହିବା। ବିଶେଷ ଭାବରେ ଏହି ଶ୍ଳୋକରେ ସନାତନ ଗୋସ୍ୱାମୀ ଭକ୍ତମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି, ଶକ୍ତି ପ୍ରଦାନ କରିଛନ୍ତି, କୃପା ପ୍ରଦାନ କରିଛନ୍ତି, ସେମାନେ ମଧ୍ୟ କିଛି କିଛି ଭାବ ବ୍ୟକ୍ତ କରିପାରିବେ ତାଙ୍କର ଭାବ ଅନୁସାରେ। ଏଠି କୁହାଯାଇଛି, ପ୍ରସଙ୍ଗା ଲୌକିକତ୍ୱେପି ଅଲୌକିକମିବ ଅନ୍ୟାଂ ଲୀଳାଂ କ୍ରମପ୍ରାପ୍ତମେବାହ କ୍ରୀଡ଼ା ଚାଲା। ଯେଉଁ ଅଠର ଅଧ୍ୟାୟରେ ଭଗବାନଙ୍କର ଲୀଳା ଚାଲିଥିଲା, ଯେଉଁ ପ୍ରଣବାସକୁ ବଧ କଲେ, ଏଇ ପ୍ରସଙ୍ଗ ଏଇ ପ୍ରସଙ୍ଗା ଲୌକିକ ଭାବରେ ଗୋଟେ ପରେ ଗୋଟିଏ ଲୀଳା ଯେଉଁ ହେଉଛି, ଏଇଟା ଲୌକିକ ଭାବରେ ଜଣେ କହିବ ଏ ଲୀଳା ସବୁ ହୋଇଥିଲା, କିନ୍ତୁ ତା'ର ମଧ୍ୟ ଅଲୌକିକ ରହିଛି, ଦିବ୍ୟ ଲୀଳା, ଏସବୁ ଦିବ୍ୟ ଲୀଳା, ଅଲୌକିକ ଲୀଳା। ତେଣୁ କ୍ରମରେ ଏସବୁ ଆସୁଛି, ଗୋଟେ ପରେ ଗୋଟିଏ କ୍ରମ ହେଇକି ଆସୁଛି। ତେଣୁ ପ୍ରଣବାସର ଯେଉଁ ବଧ ହେଲା, ବଧ କରିଦେଲେ, କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ଇଏ ଯେଉଁ ଏତେ ବଡ଼ ଘଟଣା ହେଲା, ଏତେ ବଡ଼ ସମସ୍ତେ ଭୟ କରିଯିବା କଥା, ଆରେ ବାପରେ ବାପ ଏତେ ବଡ଼ ଅସୁର ଆସିଥିଲା, ଆଉ କିଛି କେହି କାର୍ଯ୍ୟ କରିପାରିନଥାନ୍ତେ, ନା ନା ପଳେଇଯିବା ଆଜି ଆଉ କିଛି ନାହିଁ, ଏସବୁ ଏତେ ବଡ଼ ଇଏ ହେଇଗଲାଣି, ଅସୁବିଧା ହେଇଗଲାଣି, ପଳେଇଯିବା, ନା ନା କ୍ରୀଡ଼ା ଶକ୍ତି ଏତେ ଆସକ୍ତି ଥିଲା, ସିଏ ହେଲା ପ୍ରଣବ ସବୁ ବଧା ହେଲା, କିଛି ଅସୁବିଧା ନାହିଁ, ସବୁ ପୁଣି ଚାଲିଲା, ତାଙ୍କର ଖେଳ ଚାଲିଲା, ବନ୍ଦ ହେଲାନି ଖେଳ, ଖେଳ ପୁଣି ଆଗକୁ ଆଗକୁ ଯାଉଛନ୍ତି, ଦୂର ଚାରଣ ବୋଲି କହିଲେ ଭଗବାନ ମଧ୍ୟ ସେମାନେ ମଧ୍ୟ କ୍ରୀଡ଼ା ଚାଲିଛି, ତାଙ୍କର ଗାଭୀମାନେ ମଧ୍ୟ ସେମାନେ ଚାଲିଛନ୍ତି। ତେଣୁ ଗାଭ କହିଲେ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଅନନ୍ତା ଗାଭ, ଆମେ ଗଣିପାରିବା ନାହିଁ କେତିକି ସଂଖ୍ୟକ ଗାଭ ଥିଲେ, 900,000 ବୋଲି କୁହାଯାଏ, କିନ୍ତୁ ଅନନ୍ତ ଶବ୍ଦ ବ୍ୟବହାର କରାଯାଇଛି, ସନାତନ ଗୋସ୍ୱାମୀ କହୁଛନ୍ତି। ଲୋଭେନ ଯେଉଁ କୁହାଗଲା, ତୃଣ ଲୋଭେନ, ଲୋଭେନ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଏତି ଶ୍ରୀ ଭଗବତା ରକ୍ଷମାଣ ଅପି ଭୋଗ ଲୋଭେନ ତତ ଦୂର ନିପତିତା ସ୍ୱେଚ୍ଛାଚାରା ଦୁଃଖଂ ଅନୁବିନ୍ଦନ୍ତି ଏତେ ବ୍ୟତି ଶ୍ରେଷ୍ଠାର୍ଥ। ସ୍ୱେଚ୍ଛା ସ୍ୱେର କୁହାଗଲା ନା, ମାନେ ସ୍ୱଚ୍ଛ ଭାବରେ କାର୍ଯ୍ୟ କରୁଛନ୍ତି, ତେଣୁ ଏ ଲୋଭ ଦ୍ୱାରା ଭଗବତା ରକ୍ଷମାଣ ଅପି, ଭଗବାନ ସେଠି ଅଛନ୍ତି କିନ୍ତୁ ତଥାପି ସେମାନଙ୍କର ଭୋଗ ଲୋଭେନ ଆସକ୍ତ ହୋଇକରି, ଖାଦ୍ୟ ଯଦି ଆସକ୍ତ ହୋଇ ଭୋଗ ପାଇବେ, ତାର ଘାସ ପାଇବେ, ସେଥିପାଇଁ ଲୋଭ କରିକିରି ଦୂର ନିପତିତା ସ୍ୱେଚ୍ଛାଚାର ଦୁଃଖ ଅନୁବିନ୍ଦ, ସ୍ୱେଚ୍ଛାଚାର ଯଦି କାର୍ଯ୍ୟ କରିବା ତାହେଲେ ଆମେ ଦୁଃଖ ପ୍ରାପ୍ତ ହେବା, ଭଗବାନ ଚାହୁଁନାହାନ୍ତି ସେମାନେ ଯାଆନ୍ତୁ ବୋଲି, ସେ ପଳେଇଗଲେ ସେମାନେ, ତେଣୁ ଏ ସ୍ୱେଚ୍ଛାଚାର କାର୍ଯ୍ୟ ହେଲା, ତେଣୁ ସ୍ୱେଚ୍ଛାଚାର କଲେ ଆମେ ଦୁଃଖ ପ୍ରାପ୍ତ ହେବା, ଯଦି ନିୟମ ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ଆନନ୍ଦରେ ରହିବା, ସୁଖରେ ରହିବା। ତ ତେଣୁ ଆର ଶ୍ରେଷ ଆଉ ଆର ଅର୍ଥ ମଧ୍ୟ ଏଇଭଳି ଭାବରେ ବୁଝାଉଛି। ତଥାପି ତସ୍ୟ କାରୁଣ୍ୟ ମହିମ୍ନାମ ଅଚିରା କ୍ଷେମଂ ସ୍ୟାଦେବ ଇତି ଆଗ୍ରେ ବ୍ୟକ୍ତମ। ତଥାପି ଭଗବାନ କରୁଣା ପ୍ରକାଶ କରିଛନ୍ତି ତାଙ୍କ ପ୍ରତି, ତାଙ୍କୁ ଉଦ୍ଧାର କରିଛନ୍ତି। ଦାବାଗ୍ନି ପାନ କରିବେ, ଭଗବାନ ଦାବାଗ୍ନି ପାନ କରିବେ, ଏ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଭଗବାନ କୃପା କରି ତାଙ୍କୁ ପୁଣି ଉଦ୍ଧାର କରିଛନ୍ତି। ଯଦିଓ ସେମାନେ ଲୋଭରେ ହୋଇ ଦୁଃଖ ଭୋଗ କଲେ, ଭଗବାନ ତାଙ୍କୁ ପୁଣି ଉଦ୍ଧାର କରିବେ। ଏବଂ ଅନ୍ୟତ୍ରାପି ସର୍ବତ୍ର ନିଜ ଭାବାନୁସାରଣ ତାତ୍ପର୍ଯ୍ୟ ମୁହ୍ୟମ, ଏଇଠି କହୁଛନ୍ତି କଥା। ଏହିଭଳି ଭାବରେ ସବୁଠାରେ ନିଜ ଭାବାନୁସାରଣ ଯେଉଁମାନେ ଭାଗବତ ବକ୍ତା ସେମାନେ ତାଙ୍କର ଭାବ ଅନୁସାରେ ତାତ୍ପର୍ଯ୍ୟ ପ୍ରଦାନ କରିପାରିବେ। ସନାତନ ଗୋସ୍ୱାମୀ ଏହିଭଳି ଭାବରେ ଆମମାନଙ୍କୁ କୃପା କରିଛନ୍ତି। ଆଜି ସନାତନ ଗୋସ୍ୱାମୀଙ୍କର ମଧ୍ୟ ତିରୋଭାବ ତିଥି, ଆମେ ତାଙ୍କ ବିଷୟରେ ମଧ୍ୟ କିଛି କହିବା। ତେଣୁ ଏଇଥିରୁ ଆମେ ଉତ୍ସାହ ପ୍ରାପ୍ତ ହେବା, ଏଇଥିରୁ ଆମେ ଆମର ବିଶ୍ୱାସ ଆସିବ, ଭରସା ଆସିବ। ଆମେ ମଧ୍ୟ ଭାଗବତ ଯେମିତି ଟୀକାକାରମାନେ ତାକୁ ଟୀକା ଦେଇଛନ୍ତି, ବିଭିନ୍ନ ପ୍ରକାର ଭାବ ବ୍ୟକ୍ତ କରିଛନ୍ତି, ଆମେ ମଧ୍ୟ ସେହିଭଳି ଭାବରେ ଭାଗବତ ଗ୍ରନ୍ଥ ଭିତରେ ପ୍ରବେଶ କଲେ ଆମେ ମଧ୍ୟ ସେହି ଭାବକୁ ପ୍ରାପ୍ତ ହୋଇପାରିବା। ସନାତନ ଗୋସ୍ୱାମୀଙ୍କର ଭାଗବତ ବକ୍ତାମାନଙ୍କ ପ୍ରତି ଆଶୀର୍ବାଦ। ତେଣୁ ଏହିଭଳି ଭାବରେ ଭଗବାନ ଗୋଚାରଣ କରୁଛନ୍ତି, ଏମାନଙ୍କୁ ମଧ୍ୟ କିଛି ଚିନ୍ତା ନାହିଁ। ଏତେ ବଡ଼ ଅସୁର ବଧ ହେଲାଣି, କିନ୍ତୁ ତାଙ୍କର ଚାଲିଛି ଖେଳ, ଚାଲିଛି କ୍ରୀଡ଼ା ସକ୍ସେସ ଖେଳ ଚାଲିଛି। ଗାଈମାନେ ମଧ୍ୟ ଚିନ୍ତା କରୁନାହାନ୍ତି, ସେମାନେ ଲୋଭ ପ୍ରକାଶ କରିକି ଚାଲିଯାଉଛନ୍ତି, ଆଗକୁ ପଳାଇଯାଉଛନ୍ତି। ତେଣୁ ଏହିଭଳି ଭାବରେ ପରସ୍ପର ଅଜା ଗାବୋ ମହିଷ୍ୟ ନିର୍ବିସନ୍ତ୍ୟୋବନାବନମ ଇସି ଇସି କାଟଭିଂ ନିର୍ବିଭିଷୁ ରନ୍ଦନ୍ତ୍ୟୋ ଦାବାକର୍ଷିତ। ଅଜା ଗାବ ମହିଷ୍ୟା, ଖାଲି ଗାଭୀ ଯେ ଥିଲେ ସେମାନେ ଖାଲି ଗାଭୀ ନୁହନ୍ତି, ଅଜମାନେ ମଧ୍ୟ ଥିଲେ, ଛେଳିମାନେ ଥିଲେ, ଛେଳି ମେଣ୍ଢା ଇତ୍ୟାଦି ଏମାନେ ମଧ୍ୟ ଥିଲେ, ମହିଷୀମାନେ ମଧ୍ୟ ଥିଲେ, ଭଗବାନ ସେମାନଙ୍କୁ ମଧ୍ୟ ଚାରଣ କରୁଥିଲେ। ତେଣୁ ସେମାନେ ନିର୍ବିଷ୍ୟନ୍ତ୍ୟ ବନାତ୍ ବନ, ଏଇ ମାନେ ଏଇ ଯେଉଁ ଘାସ ଖାଇ ଖାଇକରି ସେମାନେ ଗୋଟିଏ ବନରୁ ଆଉ ଗୋଟିଏ ବନକୁ ଚାଲିଯାଉଛନ୍ତି। ଦ୍ୱାଦଶ ବାନ ବନ ରହିଛି ବୃନ୍ଦାବନରେ, ବିଭିନ୍ନ ଉପବନ ମଧ୍ୟ ରହିଛି। ତେଣୁ ଏହିଭଳି ଭାବରେ ଗୋଟିଏ ବନରୁ ଆଉ ଗୋଟିଏ ବନକୁ ଯାଉଛନ୍ତି, ଭାଣ୍ଡିର ବନକୁ ଆଗକୁ ପଳାଇଗଲେଣି। ଭାଣ୍ଡିର ବନ ପାଖରେ ଏଇ ଲୀଳାଟି ହେଇଥିଲା, ଯେଉଁ ହତ୍ୟା କରିଥିଲେ ଭଗବାନ ବଣବାସକୁ ହତ୍ୟା କରିଥିଲେ, ଆକାଶକୁ ନେଇଯାଇଥିଲେ, ସ୍ୱର୍ଗରେ ସ୍ୱର୍ଗ ଦେବତାମାନଙ୍କୁ ତାଙ୍କୁ ଦର୍ଶନ ଦେଇଥିଲେ। ତାପରେ ଯେଉଁ ଲ୍ୟାଣ୍ଡିଂ କଲେ ଭଗବାନ, ଆସି ସେଇ ଭାଣ୍ଡିର ବୃକ୍ଷରେ ପୋଖରୀ ପାଖରେ ଲ୍ୟାଣ୍ଡିଂ କଲେ, ସେତେବେଳେ ଦେଖିଲେ ଭୀଷଣ ସବୁ ଶବ୍ଦ ହେଲା, ତାଙ୍କ ସାଙ୍ଗମାନଙ୍କୁ ଦେଖିଲେ ଆରେ ପ୍ରଣବାସରେ ବଧ ହେଇଛି, କିନ୍ତୁ ତଥାପି ତାଙ୍କର କୌଣସି ଭୟ ନାହିଁ, ତାଙ୍କର ପୀଡ଼ା ଶକ୍ତ ରହିଛନ୍ତି, ଖେଳ ଚାଲିଛି। ପୁଣି ଗାଭୀମାନେ ମଧ୍ୟ, ଗାଭୀମାନେ ଅଜାମାନେ ଛେଳିମାନେ ମହିଷୀମାନେ ଏମାନେ ସବୁ ଦୂରକୁ ପଳାଇ ଯାଉଛନ୍ତି। ଏହିଭଳି ଭାବରେ ଇଶା ଇଶିକା ଟଭି ନିର୍ବିବେଶୁ, ଇଶିକା ଟଭି, ଇଶିକା ଟଭିର ବେତବଣ ବୋଲି କୁହାଯାଇଛି, କୁହାଯାଏ ବେତବଣ। ତେଣୁ ବେତବଣରେ ପ୍ରବେଶ କରିଗଲେ ଇଶିକା ଟଭି, ତା'ର ପତ୍ରମାନେ ବହୁତ ଧାର ରହିଛି, ପତ୍ର କଟିଯିବ, ଶରୀର କଟିଯିବ। ଏଇଭଳି ଭାବରେ ବେତ ଗଛ କିଏ ଦେଖିଛନ୍ତି, ବେତ ଗଛ ତା'ର ପତ୍ର ଧାର ନା, ହଁ ଧାର କଟିଯିବ। ତେଣୁ ଏଇଭଳି ଭାବରେ ପଚିଗଲେଣି ସେମାନେ, ନିର୍ବିବିଶୁ ତା ଭିତରୁ ପ୍ରବେଶ କରିଗଲେଣି। ତେଣୁ କ୍ରନ୍ଦନ୍ତ୍ୟୋ ଦାବତର୍ଷିତା, ସେହି ସମୟରେ ଜଙ୍ଗଲରେ ନିଆଁ ଲାଗିଗଲା, ଦାବା ନଡ଼ ଲାଗିଗଲା, ନିଆଁ ଲାଗିଗଲା, ଏ ମନକୁ ଲାଗିନାହିଁ। ଯଦିଓ ଖରାଦିନେ ଲାଗିଯାଏ ମନକୁ ମନ, କିନ୍ତୁ ଆଚାର୍ଯ୍ୟମାନେ କୁହନ୍ତି ଏଇ କଂସ ଦ୍ୱାରା ପ୍ରେରିତ ହେଇ ଅସୁରମାନେ ସେଇଟାକୁ ବଣରେ ନିଆଁ ଲଗାଇ ଦେଇଥିଲେ, କହିଲେ ଆଜି ଗୋଟେ ସୁନ୍ଦର ସୁଯୋଗ ମିଳିଛି, ଆଜି ସମସ୍ତ ଗାଭୀମାନଙ୍କୁ ବ୍ରଜବାସୀମାନଙ୍କୁ ଏକାଥରକେ ପୋଡ଼ିଦେବା, ପୋଡ଼ିକି ଜାଳି ମାରିଦେବା, ଏଇଭଳି ଭାବରେ କହି ଅସୁରମାନେ ସେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ତେଣୁ ଜଙ୍ଗଲ ଯେଉଁ ନିଆଁ ଯେଉଁ ଅଗ୍ନି, ତା'ପରେ ତର୍ଷିତ ହୋଇଗଲେ ଗାଭୀମାନେ ମହିଷୀମାନେ ଅଜାମାନେ ତର୍ଷିତ ହୋଇ ସେମାନେ କ୍ରନ୍ଦନ୍ତ୍ୟୋ, କ୍ରନ୍ଦନ କରିବା ଆରମ୍ଭ କଲେ। ତାଙ୍କର ଯେଉଁ ଶବ୍ଦ ରହିଛି ହମ୍ବା ରଡ଼ି ଇତ୍ୟାଦି ସବୁ କରି ଦାବା ତର୍ଷିତା ବହୁତ କଷ୍ଟ ପାଇଲେଣି, ବହୁତ ଚାରିଆଡ଼େ ନିଆଁ ଲାଗିଯାଇଛି, ଆଉ କୁଆଡ଼େ ଯିବାର ବାଟ ବି ନାହିଁ, ଚାରିଆଡ଼େ ନିଆଁ ଲାଗିଯାଇଛି। ତେଣୁ ସେମାନେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଗାଭୀମାନେ ମଧ୍ୟ କ୍ରନ୍ଦନ କରନ୍ତି। ଆମର ଶିଶୁ ଆମର ପ୍ରଭୁପାଦ ମହାରାଜ କହନ୍ତି ଆମର ଯେଉଁ ସବୁ ଗୋଶାଳା ରହିଛି ଭାଗ ମାନେ ଭାଗବତ ପ୍ରଥମ ସ୍କନ୍ଧରେ ମଧ୍ୟ ସେ କଥା କୁହାଯାଇଛି, ଯେ ଗାଭୀମାନେ ମଧ୍ୟ ସେମାନେ ଜାଣିପାରନ୍ତି କଥା। ଯୁଧିଷ୍ଠିର ମହାରାଜଙ୍କ ସମୟରେ ରାଜ୍ୟଶାସନ ଏଭଳି ଭାବରେ ଥିଲା, ଧର୍ମନୀତି ଅନୁସାରେ ଶାସନ ହେଉଥିଲା, ଗାଭୀମାନେ ବହୁତ ଆନନ୍ଦିତ ରହୁଥିଲେ। ଶ୍ଳୋକଟି ଅଛନ୍ତି ଯେ କାମଂ ବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ସ୍ଥିତି ସୂକ୍ଷ୍ମ ପ୍ରଧାନ ଗାଭ ବୟସ୍ୱଧି ସ୍ୱତିର୍ ମୁଦା। ତାଙ୍କ ଏତେ ଆନନ୍ଦ ଥିଲେ ସେମାନେ ମୁଦା ବୋଲେ ଆନନ୍ଦ ଏତେ ଥିଲେ, ତାଙ୍କର ପହ୍ନାରୁ ସ୍ୱତଃ କ୍ଷୀର ସବୁ ବାହାରୁଥିଲା, ପହ୍ନାରୁ ସ୍ୱତଃ କ୍ଷୀର ବାହାରିକରି ବରଫ ବାହାରିକରି ସବୁ ଭୂମି ସବୁ ସିକ୍ତ ହୋଇଯାଉଥିଲା, ଓଦା ହୋଇଯାଉଥିଲା, ବର୍ଷା ଭିଡ଼ି ହୋଇଯାଉଥିଲା। ସେମାନେ ଏତେ ଆନନ୍ଦରେ ଥିଲେ କାରଣ ସେମାନେ ସୁରକ୍ଷିତ ଥିଲେ। ଆମର ମଧ୍ୟ ଯେଉଁଠି ସବୁ ରହିଛି ପାଶ୍ଚାତ୍ୟ ଜଗତରେ ସବୁ ଗୋଶାଳ ସବୁ ଡାଇରୀ ସବୁ ରହିଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି ସେ କଥା, ନ୍ୟୁ ବୃନ୍ଦାବନ ଯେଉଁ ରହିଛି ସେଠି ଗାଭୀମାନେ ମଧ୍ୟ ଆନନ୍ଦିତ ରହନ୍ତି ସବୁବେଳେ, ତେଣୁ ସେଠି ତାଙ୍କର ବହୁତ କ୍ଷୀର ପ୍ରଦାନ କରନ୍ତି, ସେମାନେ ପ୍ରଚୁର କ୍ଷୀର ଦିଅନ୍ତି। କିନ୍ତୁ ଆଜିକାଲି ଯେଉଁ ବିଭିନ୍ନ ପ୍ରକାର ଗାଭୀମାନଙ୍କୁ ସବୁ ବିଭିନ୍ନ ପ୍ରକାର ଅତ୍ୟାଚାର କରାଯାଉଛି, ସେମାନେ କମ୍ପ୍ଲେନ୍ କରୁଛନ୍ତି, ବହୁତ ତାଙ୍କୁ ଅତ୍ୟାଚାର କରାଯାଉଛି, ତାଙ୍କର ଯେଉଁ କ୍ଷୀର ନେବା ପାଇଁ ତାଙ୍କର ରକ୍ତକୁ ଶୋଷି ନେଉଛନ୍ତି, ଏଭଳି ଭାବରେ ବର୍ଣ୍ଣନା କରାଯାଇଛି। ଯାହା ହେଉ ବର୍ତ୍ତମାନ କ୍ରନ୍ଦନ କରୁଛନ୍ତି ଗାଭୀମାନେ, ମଇଁଷିମାନେ, ଅଜାମାନେ ସେତେବେଳେ ଯେତେବେଳେ କ୍ରନ୍ଦନ ଶବ୍ଦ ଶୁଣିଲେ, ତେ ଅପଶ୍ଚନ୍ତଂ ପଶୁଂ ଗୋପା, ଗାଭୀମାନେ ଯେତେବେଳେ ରଡ଼ି ଛାଡ଼ିଲେ, ତେଣୁ ସମସ୍ତେ ଯେଉଁ କ୍ରୀଡ଼ା ଶବ୍ଦ ଥିଲେ ଖେଳୁଥିଲେ, ତାଙ୍କର ଧ୍ୟାନ ଭଗ୍ନ ହେଲା, କୁଆଡ଼େ ଗଲେ ଆମର ଗାଭୀମାନେ, ଗୋଧନ ଆମର କୁଆଡ଼େ ଗଲା, ଦେଖିପାରିଲେ ନାହିଁ। ତେ ଅପଶ୍ଚନ୍ତଂ ପଶୁଂ, ପଶୁ ବୋଲି କୁହାଯାଇଛି କାହିଁକି ନା ସବୁ ପ୍ରକାର ପଶୁ ଅଛନ୍ତି, ଗାଭୀମାନେ ଅଛନ୍ତି, ମଇଁଷିମାନେ ଅଛନ୍ତି, ଛେଳିମାନେ ମଧ୍ୟ ଅଛନ୍ତି, ତେଣୁ ସେମାନେ ନିଜ ଯେଉଁ ରହିଛନ୍ତି ନିଜର ପଶୁମାନେ ନ ଦେଖି, ଗୋପା କୃଷ୍ଣ ରାମା ଦୟସ୍ତଦା, କୃଷ୍ଣ ରାମ ଭଗବାନ ହେଲେ ମଧ୍ୟ ସେମାନେ ମଧ୍ୟ ତାଙ୍କର ଆଉ ନାହିଁ, ତାଙ୍କର ଭାବ ନାହିଁ ଯେ ଏମାନେ ହେଉଛି ଭଗବାନ ବୋଲି, ଜଗମାନ ଦ୍ୱାରା ଏଭଳି ଲୀଳା ସଂଗଠିତ ହେଉଛି, ସେମାନେ ଭାବୁଛନ୍ତି ଆମେ ଗୋପା। ସେଥିପାଇଁ ସୁଖଦେବ ଗୋସ୍ୱାମୀ ତାଙ୍କର ଭାବ ନେଇକି କହୁଛନ୍ତି ଗୋପା କୃଷ୍ଣ ରାମା ଦୟସ୍ତଦା। ଆଉ ଯେତେ ଗୋପମାନେ ଥିଲେ, ସମସ୍ତେ ତ ଗୋପ, କିନ୍ତୁ କୃଷ୍ଣ ରାମ ଗୋପ ନୁହନ୍ତି, ଏମାନେ ଭଗବାନ, କିନ୍ତୁ ତାଙ୍କର ଭାବ ହେଉଛି ଆମେ ମଧ୍ୟ ଗୋପ ଗୋପାଳ, ଆମେ ତାଙ୍କର ଭାବକୁ ଲକ୍ଷ୍ୟ କରି ସୁଖଦେବ ଗୋସ୍ୱାମୀ ଶବ୍ଦ ବ୍ୟବହାର କରୁଛନ୍ତି, ଗୋପା କୃଷ୍ଣ ରାମା ଦୟସ୍ତଦା। ଶବ୍ଦ ଶୁଣିଲେ ଦେଖିଲେ ଗାଭୀମାନେ ପାଖରେ ନାହାନ୍ତି କେଉଁଠି, କୁଆଡ଼େ ଗଲେ, ଶବ୍ଦ ଦୂରରୁ ଆସୁଛି। ତେଣୁ ଯାତାନୁ ତାପା, ବର୍ତ୍ତମାନ ତାଙ୍କର ଅନୁତାପ ଆସିଗଲା, ଅନୁତାପ କହିଲେ ଆମେ ଖେଳରେ ରହିଗଲେ, ମଗ୍ନ ରହିଗଲେ, ଆମ ଘରେ ଗଲେ ଆମର ପିତାମାତାମାନେ ଆମକୁ ସବୁ ବାଡ଼େଇବେ ପିଟିବେ ଆମକୁ, ତୁମେ ଗୋ ଗାଈ ଗୋଚାରଣ କରିବା ପାଇଁ ଯାଇଥିଲ ନା ଖେଳିବା ପାଇଁ ଯାଇଥିଲ, ଏଭଳି ଭାବରେ କହିବେ, ପିତାମାତାଙ୍କ କଥା ମନେ ପଡ଼ିଯାଉଛି, ଭାଇ ଅନୁତାପ ଆସିଗଲାଣି, ଆମେ ଭୁଲ କରିଦେଲେ, ଗାଭୀମାନଙ୍କ ପ୍ରତି ଆମେ ଧ୍ୟାନ ଦେବା କଥା ଆମେ ଦେଲେ ନାହିଁ, ଆମେ ଖେଳରେ ଧ୍ୟାନ ଦେଲେ, ଖେଳରେ ମଗ୍ନ ହୋଇଗଲେ, ଭୁଲିଗଲେ ଆମର ଗାଭୀମାନଙ୍କର କର୍ତ୍ତବ୍ୟ ଆମ ଗାଭୀମାନଙ୍କ ପ୍ରତି ରହିଛି, ତେଣୁ ଅନୁତାପ ଆରମ୍ଭ ହୋଇଗଲା ତାଙ୍କର, ଯାହା ତା ଏମିତିକି ରାମକୃଷ୍ଣଙ୍କର ମଧ୍ୟ ଆରମ୍ଭ ହୋଇଗଲା, ସେଥିପାଇଁ କହିଲେ ଗୋପା ଭଗବାନ ମଧ୍ୟ ଅନୁତାପ କରୁଛନ୍ତି, ଭଗବାନ ଭୁଲ ହୋଇଗଲା, ଭଗବାନ ପୂର୍ଣ୍ଣ, ତାଙ୍କର କୌଣସି ତ୍ରୁଟି ନାହିଁ, ବଦ୍ଧ ଜଣେ ମୁକ୍ତ ଜୀବନରେ ତାଙ୍କର କୌଣସି ଦୋଷ ନଥାଏ, ଆମର ବଦ୍ଧ ଜୀବନରେ ଚାରୋଟି ଦୋଷ ଥାଏ, ଭ୍ରମ ପ୍ରମାଦ ବିପ୍ରଳିପ୍ସା କରୋନା ପାଟବ, ଏ ଚାରୋଟି ଦୋଷ ରହିଛି, ଆମେ ନିଶ୍ଚିତ ଭାବେ ଭୁଲ କରିବା, ପ୍ରମାଦ କହିଲେ ଗୋଟିଏ ଜିନିଷକୁ ଆଉ ଗୋଟିଏ ଜିନିଷ ବୋଲି ଭାବିବା ହେଉଛି ପ୍ରମାଦ, ସବୁଠାରୁ ବଡ଼ ପ୍ରମାଦ ହେଉଛି ସାଧାରଣତଃ ଶତକଡ଼ା 99 ଭାଗ ଲୋକ ନିଜ ଶରୀରକୁ ଆତ୍ମା ବୋଲି ଭାବନ୍ତି, ଇଏ ଗୋଟେ ବଡ଼ ପ୍ରମାଦ, ଏବଂ ଠକିବା ମନୋବୃତ୍ତି, ବିପ୍ରଳିପ୍ସା କହିଲେ ଠକିବା ମନୋବୃତ୍ତି, ଏବଂ କରୋନା ପାଟବ, କରୋନା ପାଟବ କହିଲେ ଆମର ଯେଉଁ ରହିଛନ୍ତି ଇନ୍ଦ୍ରିୟମାନେ ରହିଛନ୍ତି ସେମାନଙ୍କର ସୀମିତ ଶକ୍ତି ରହିଛି, ପୂର୍ଣ୍ଣ ଶକ୍ତି ନାହିଁ, କିନ୍ତୁ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହି ସବୁ, ଯେଉଁମାନେ ଯେଉଁମାନେ ବିଦ୍ୱାନ ବା ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କର ଦୋଷ ନଥାଏ, ଯେଉଁମାନେ ମୁକ୍ତ ଜୀବ ତାଙ୍କର ଦୋଷ ନଥାଏ, ଇଏ ତ ସ୍ୱୟଂ ଭଗବାନ, ଭଗବାନ ଭାବୁଛନ୍ତି ମୋର ଭୁଲ ହେଇଗଲା କାରଣ ଗୋପାଳ ରୋଲ୍ କରିଛନ୍ତି, ଗୋପାଳ ଅଭିନୟ କୌଣସି ତ୍ରୁଟି ନାହିଁ, ଅଭିନୟରେ କୌଣସି ତ୍ରୁଟି ନାହିଁ ସେ ଦୃଷ୍ଟିରୁ ଦେଖିଲେ, ତେଣୁ ସାମାନ୍ୟ ମନୁଷ୍ୟ ଯେଉଁଭଳି ଭାବରେ ଅନୁତାପ କରେ ଭଗବାନ ମଧ୍ୟ ଅନୁତାପ କରୁଛନ୍ତି। ଯାହାତା ଅନୁତାପ ନ ବିଦୁ ବିଚ୍ଛିନ୍ନତ୍ୱ ଗବାଙ୍ଗ ଗତି, ସେ ଜାଣିପାରିଲେ ନାହିଁ ଗବାଙ୍କର ଗତି, ଗାଭୀମାନଙ୍କର କୁଆଡ଼େ ଗଲେ ଜାଣିପାରିଲେ ନାହିଁ, ନ ବିଦୁ ବିଚ୍ଛିନ୍ନତ୍ୱ, ତେଣୁ ବର୍ତ୍ତମାନ ଅନ୍ୱେଷଣ କରିବା ପାଇଁ ଲାଗିଲେ, ବିଚ୍ଛିନ୍ନତ୍ୱ ବର୍ତ୍ତମାନ ଅନ୍ୱେଷଣ କରିବା, କୁଆଡ଼େ ଗଲେ କୁଆଡ଼େ ଗଲେ ଗଲେ, ଭଗବାନଙ୍କର ଅନ୍ୱେଷଣ କରିବା ଦରକାର ନାହିଁ, ଭଗବାନ କେବଳ ବଂଶୀ ବଜାଇଦେଲେ ସବୁ ଆସି ପହଞ୍ଚି ଯାଆନ୍ତି, ଏଇଟା ଆସିବ ଏକତା ଲୀଳାଟି ଆସିବ, ତେଣୁ ବର୍ତ୍ତମାନ ସିଏ ଆଉ ଭୁଲି ଯାଇଛନ୍ତି କ୍ରୀଡ଼ା ଶବ୍ଦ ହେଇକି, ବର୍ତ୍ତମାନ ତାଙ୍କ ଅନୁତାପ ଆସିଯାଇଛି,
ଗାଈ ମାନେ କୁଆଡ଼େ ଗଲେ, ମଇଁଷି ମାନେ କୁଆଡ଼େ ଗଲେ କହିକି ଅନ୍ୱେଷଣ କରୁଛନ୍ତି। କେମିତି ଅନ୍ୱେଷଣ କରିବେ? ପରିକୃତ ମହାଭାରତ ଚିନ୍ତା କରିବେ, କେମିତି ଅନ୍ୱେଷଣ କରିବେ?
ଶ୍ରୀଦେବ ସ୍ୱାମୀ କହୁଛନ୍ତି,
ତୃଣେଇ ତା କୁରତ କୁରତ ଛିନ୍ନେଇ, ଗାଈ ମାନେ ଯେଉଁ ଯାଉଛନ୍ତି ମଇଁଷିମାନେ ସେମାନେ ତୃଣ ଖାଇ ଖାଇକି ଯାଉଛନ୍ତି ନା, ତୃଣ ଛିଣ୍ଡିକି ରହି ଜଣାପଡ଼ୁଛି ଏଇଟା ଏଇପଟେ ଗାଈ ଯାଇଛନ୍ତି, ତାଙ୍କର ଖୁର ମଧ୍ୟ ରହିଛି। ତୃଣ ତା ଖୁରତ ତା ଚିହ୍ନେଇ, ଖୁର ମଧ୍ୟ ରହିଛି ତାଙ୍କର, ଖୁରର ଚିହ୍ନ ମଧ୍ୟ ରହିଛି। ଗୋଷ୍ଠ ଦେଇ ଅଙ୍କିତେଇ ଗବାମ, ତାଙ୍କର ଯେଉଁ ଗାଭୀମାନେ ଯେଉଁ ଯାଇଛନ୍ତି ତାଙ୍କର ପଦଚିହ୍ନ ମଧ୍ୟ ରହିଛି, ତେଣୁ ସେଇଟା ଦେଖିକି ସେମାନେ ଯାଉଛନ୍ତି, ଅନ୍ୱେଷଣ କରିକି ଯାଉଛନ୍ତି। ମାର୍ଗ ମନ ଗମନ ସର୍ଭେ, ସମସ୍ତେ ସେଇ ମାର୍ଗ ଦେଖିକିରି ସେଇ ରାସ୍ତା ଦେଖିକି ସେମାନେ ଯାଉଛନ୍ତି। ସର୍ଭେ ନଷ୍ଟା ଜୀବ୍ୟା ବିଜେ ଦଶ, ବହୁତ ମନ ଦୁଃଖରେ ଯାଉଛନ୍ତି। ନଷ୍ଟା ଜୀବ୍ୟା, ତାଙ୍କର ଜୀବନ ଧାରଣ ଯେଉଁ ପନ୍ଥା, ତାଙ୍କର ଧନ ଚାଲିଗଲା, ନଷ୍ଟ ହୋଇଗଲା, ଏଇଭଳି ଭାବରେ ଭାବୁଛନ୍ତି ତାଙ୍କର ମନର ଭାବ। ନଷ୍ଟା ଜିଦ୍ୟା ବିଚେତସ, ବିଚେତସ କହିଲେ ବହୁତ ଉଦ୍ବେଗ ହୋଇଯାଇଛି, ଚେତନା ଶୂନ୍ୟ ହୋଇଗଲା ଭଳିଆ ଲାଗୁଛି ତାଙ୍କୁ। ବିଚେତସ ବହୁତ ଉଦ୍ବେଗରେ ଏଇଭଳିଆ ଅନ୍ୱେଷଣ କରୁଛନ୍ତି, କୁଆଡ଼େ ଗଲା ଗାଭୀମାନେ କୁଆଡ଼େ ଗଲେ, ଏଇଭଳି ଭାବରେ ଅନ୍ୱେଷଣ କରୁଥିଲା ବେଳେ ମୁଞ୍ଜା କବ୍ୟାଂ ଭ୍ରଷ୍ଟ ମାର୍ଗ କ୍ରନ୍ଦମାନ ସ୍ୱବୋଧନମ ସମ୍ପ୍ରାପ୍ୟ ତୃଷିତା ଶ୍ରାନ୍ତା ତତସ୍ତେ ସୈନ୍ୟବର୍ତ୍ତୟ, ତେଣୁ ଯାଇକି ସେମାନେ ଦେଖିଲେ ମୁଞ୍ଜା କବ୍ୟାଂ ଭ୍ରଷ୍ଟ ମାର୍ଗ, ମୁଞ୍ଜା ଟବି ପାଖରେ ପହଞ୍ଚିଗଲେ, ଦେଖିଲେ ତାଙ୍କର ଗୋବୋଧନମାନଙ୍କୁ ଦେଖିଲେ, ସେମାନେ ମଧ୍ୟ ଗାଭୀମାନେ ମଧ୍ୟ କ୍ରନ୍ଦନ କ୍ରନ୍ଦନ କରୁଛନ୍ତି। ସେ ଶବ୍ଦ ଶୁଣିକି ସେମାନେ ଯାଇକି ପହଞ୍ଚିଲେ, ଭ୍ରଷ୍ଟ ମାର୍ଗ ମାର୍ଗ ଭ୍ରଷ୍ଟ ହୋଇଯାଇଛନ୍ତି, ଏବେ ଏ ଭିତରୁ ପଳେଇ ଆସିଛନ୍ତି, ଚାରିଆଡ଼େ ନିଆଁ ଲାଗିଯାଇଛି। ସମ୍ପ୍ରାପ୍ୟ ତୃଷିତା ଶ୍ରାନ୍ତା, ସେମାନେ ବର୍ତ୍ତମାନ ମଧ୍ୟ ବହୁତ ଖରାଦିନ ଅନ୍ୱେଷଣ କରି ସେମାନେ ମଧ୍ୟ କ'ଣ ଶ୍ରାନ୍ତ ହୋଇଯାଇଛନ୍ତି, କ୍ଳାନ୍ତ ହୋଇଯାଇଛନ୍ତି ତାଙ୍କର, ତାଙ୍କ କ୍ଳାନ୍ତ ଆସିଯାଇଛି କ୍ଳାନ୍ତି। ଏବଂ ତୃଷିତା, ସେମାନେ ମଧ୍ୟ ଶୋଷ ଆରମ୍ଭ ହୋଇଗଲାଣି, ତୃଷା ହୋଇଗଲାଣି ତାଙ୍କର ତୃଷିତା। ତତସ୍ତେ ସୈନ୍ୟ ବର୍ତ୍ତମାନ, କିନ୍ତୁ ଯାହା ହେଉ ପୁଣି ତାଙ୍କୁ ଫେରାଇବା ପାଇଁ ବର୍ତ୍ତମାନ ଚେଷ୍ଟା କରୁଛନ୍ତି, ଗାଭୀମାନଙ୍କୁ ଫେରାଇବା ପାଇଁ, ଗାଭୀମାନଙ୍କୁ ଫେରାଇବା ପାଇଁ ଆଣୁଛନ୍ତି। ପରସ୍ପର କହୁଛନ୍ତି, ତା ଆହୁତା ଭଗବତା ମେଘ ଗମ୍ଭୀର ଆୟାଗିରା ସୋନାମ୍ନା ନିନଦମ ଶ୍ରୁତ୍ୱା ପ୍ରତିନିଧୁ ପ୍ରହର୍ଷିତା, ଦୂରରୁ ଦେଖୁଛନ୍ତି ଗାଭୀମାନଙ୍କୁ, ତେଣୁ ଭଗବାନ କ'ଣ କଲେ, ତା ଆହୁତା ଭଗବତା, ବର୍ତ୍ତମାନ ଭଗବତା ଭାବ ଆସିଗଲା, ଆଉ ଗୋପବାଳକ ଭାବ ନାହିଁ, ତାଙ୍କର ଯେଉଁଭଳି ଭାବ ରହିଛି ସୁଖଦେବ ଗୋସ୍ୱାମୀ ସେହିଭଳି ଭାବରେ ପରୀକ୍ଷିତ ମହାରାଜ କଥା କହୁଛନ୍ତି। ତେଣୁ ଭଗବତା ଶବ୍ଦ ଆସିଗଲା ଏଠି, ଆଉ ଗୋପାବଳ ଶବ୍ଦ ଆସିଲା ନାହିଁ, ବର୍ତ୍ତମାନ ତାଙ୍କର ଭଗବତ ଜ୍ଞାନ ଆସିଗଲା, ମୁଁ ଡାକିଦେବି ସେମାନେ ଆସିଯିବେ, ଏଇଭଳି ଭାବରେ ଭଗବତ ଭାବ ଆସିଯାଇଛି। ତେଣୁ ତା ଆଉ ତା ଭଗବାନ ଡାକୁଛନ୍ତି ବର୍ତ୍ତମାନ, ମେଘ ଗମ୍ଭୀରାୟା ଗିରା, ତାଙ୍କର ଗିର ତାଙ୍କର ବଚନ କିଭଳି ଭାବରେ ନା ମେଘ ଗମ୍ଭୀରାୟା, ଯେମିତି ମେଘ ମାରିଲେ ମେଘ ଘଡ଼ଘଡ଼ି ହେଲେ ଯେଉଁଭଳି ଭାବରେ ଗମ୍ଭୀର ଶବ୍ଦ ହୁଏ, ସେହିଭଳି ଭାବରେ ଭଗବାନଙ୍କର ଶବ୍ଦ, ମହାପୁରୁଷମାନଙ୍କର ଲକ୍ଷଣ ଏସବୁ, ତାଙ୍କର ସ୍ୱର ହେଉଛି ଗମ୍ଭୀର ସ୍ୱର ହେବ, 32 ଲକ୍ଷଣ ରହିଛି ମହାପୁରୁଷମାନଙ୍କର, ତା ଦେହରେ ଗୋଟିଏ ଲକ୍ଷଣ ହେଉଛି ତାଙ୍କର ଗମ୍ଭୀର ସ୍ୱରଟା ଗମ୍ଭୀର ହେବ। ପ୍ରଭୁପାଦ ମହାରାଜ କେତେ ଗମ୍ଭୀର ସ୍ୱର ରହିଛି, ପ୍ରଭୁପାଦ ମହାରାଜଙ୍କର, ଆମର ଗୋବିନ୍ଦ ମହାରାଜ ସବୁ ଗମ୍ଭୀର ସ୍ୱର ତାଙ୍କର ସବୁ ରହିଛି। ମେଘ ଗମ୍ଭୀର ଗିରା ସୋ ନାମ ନା ନିରଦନ, ସୋ ନାମ ତାଙ୍କର ସବୁ ନାମ ରହିଛି, ସେଇ ନାମରେ ଅନୁସାରେ ଭଗବାନ ତାଙ୍କୁ ଡାକୁଛନ୍ତି, ଆହୁଦା ମାନେ ତାଙ୍କୁ ସବୁ ବୁଲାଉଛନ୍ତି, ଆସ ହେ ଗୌରୀ ହେ ଶ୍ୟାମଳି ହେ, ସେ ବିଭିନ୍ନ ପ୍ରକାର ନାମ ସବୁ ରହିଛି, ସବୁ ଡାକୁଛନ୍ତି। ଏଇଟାକୁ ଶୁଣିଲେ ସେମାନେ ଶ୍ରୁତୁଆ ପ୍ରତିନିଧୁ ପ୍ରହର୍ଷିତା, ସେମାନେ ବହୁତ ଆନନ୍ଦିତ ହୋଇଗଲେ, ଆମର ଆସିଗଲେ, ଆମର ମାଲିକମାନେ ଆସିବେ ଆସିଗଲେ, ଆମର ଆଉ ଚିନ୍ତା ନାହିଁ, ଏଇଭଳି ଭାବରେ ପ୍ରତିନିଧି ସେମାନେ ମଧ୍ୟ ଉତ୍ତର ଦେଉଛନ୍ତି। ଶୁଣିଲେ ଯେତେବେଳେ ଶୁଣିଲେ ଭଗବାନ ଡାକୁଛନ୍ତି, ସେତେବେଳେ ଶୁଣିଲେ ସେମାନେ ମଧ୍ୟ ହମ୍ବାରୋଡ଼ି ଛାଡ଼ିବା ପାଇଁ ଆରମ୍ଭ କଲେ, ପ୍ରତିନିଧି ଉତ୍ତର ଦେଉଛନ୍ତି ପ୍ରହର୍ଷିତା, ବହୁତ ଆନନ୍ଦିତ ହୋଇଗଲେ। ଯେଉଁ ଅନାଥ ବୋଲି ଭାବୁଥିଲେ ବର୍ତ୍ତମାନ ତାଙ୍କର ଭାବ ଆସିଗଲା, ସେମାନେ ହେଉଛି ସନାଥ, ତାଙ୍କର ମାଲିକ ଅଛନ୍ତି, ତାଙ୍କୁ ରକ୍ଷା କରିବେ, ଏଇ ଭାବ ଆସିଗଲା। ତେଣୁ ସପ୍ତମ ଶ୍ଳୋକରେ କୁହାଯାଉଛି, ତତ ସମନ୍ତା ଦବ ଧୂମକେତୁ ଯଦୃଚ୍ଛୟା ଭୂତ କ୍ଷୟକୃତ ମନୌକସାମ ସମୀରିତ ସାରଥି ନୋ ଉଲ୍ବଣ ଉଲ୍ମୁକେଇ ବିଲେଲିହାନ ସ୍ଥିର ଜଙ୍ଗମାନ ମହା। ସେହି ସମୟରେ ତତ ସମନ୍ତା, ସେହି ସମୟରେ ଗାଭୀମାନଙ୍କର ଆନନ୍ଦ ଯେତେବେଳେ ଆସିଗଲାଣି, କିନ୍ତୁ ସେହି ସମୟରେ ଚାରିଆଡ଼େ କ'ଣ ହେଉଛି, ସମନ୍ତା ଚାରିପଟେ
ଦବଧମ ଧୂମକେତୁ ଭୀଷଣ ଅଗ୍ନି ଆସିଗଲା, ଭୀଷଣ ଅଗ୍ନି ଧୂମକେତୁ, ଖାଲି ଧୂଆଁ, ଚାରିଆଡ଼େ ଧୂଆଁ ହେଇଗଲା। ଧୂମକେତୁ କେତୁ କହିଲେ ବାନା, ଯେମିତି ବାନା ଉଠୁଛି ସେଇଭଳି ଭାବରେ ଧୂଆଁ ଅଗ୍ନିର ବାନା ହେଉଛି ଏ ଧୂଆଁ। ଧୂଆଁ ତଥା ଭଗବତୀ ଭଗବାନ କହିଛନ୍ତି ସେ କଥା, ଧୂମେନା ବ୍ରେତେ ବହ୍ନି, ଏ ସତ୍ୟଗୁଣ ରାବଣ, ଧୂମେନା ବ୍ରେତେ ବହ୍ନି ଯଥା ବର୍ଷ ମଳେ ନଚ ଯଥୋ ଲୁଇନା ମୃତ ଗର୍ଭସ୍ ତଥା ତିନି ତମ ଆବୃତମ। ତିନି ପ୍ରକାର ଆବୃତ୍ତି ରହିଛି, ଆମେ ସବୁ ଏଇଭଳି ଭାବରେ ଆବୃତ ହେଇକି ରହିଛେ। ଏ ସତ୍ୟଗୁଣ ରାବରଣ ହେଉଛି ଅଗ୍ନି ଧୂଆଁକୁ, ଧୂଆଁ ଅଗ୍ନିକୁ ଆବରଣ କରିଦିଏ, ଏ ସତ୍ୟଗୁଣ ରାବରଣ। ସତ୍ୟଗୁଣ ରାବରଣ ଜଣେ ମୁକ୍ତ ହେବ ବହୁତ ସହଜ, ଜଣେ ଫୁକିଦେଲେ ସେ ନିଆଁ ଧୂଆଁ ଚାଲିଯିବ, ନିଆଁ ଆସିଯିବ। କିନ୍ତୁ ରଜଗୁଣ ରାବରଣ ଆଉ ଟିକିଏ କଷ୍ଟ, ଯଥା ଦର୍ଶ ମଳିନାଚ, ମଳିନ କହିଲେ ଆଦର୍ଶ କହିଲେ, ଆଇନାରେ ଯଦି ମଇଳା ପଡ଼ିଗଲା ତାହେଲେ ଆମେ ପ୍ରତିବିମ୍ବ ଦେଖିପାରିବା ନାହିଁ। ତେଣୁ ଚେତୋ ଦର୍ପଣ ମାର୍ଜନ ସହିତ କୁହାଯାଉଛି, ଭଗବାନ ନାମ ନେଲା ମାନେ ସେ ଏଇ ଚେତର ଯେଉଁ ଆମର ରହିଛି ମହିଳା ସବୁ ରହିଛି ସବୁ ସଫା କରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏବଂ ଆଉ ଗୋଟିଏ ଆବରଣ ହେଉଛି, ଯଥା ଲୁଏନା ମୃତ ଗର୍ଭ, ଗର୍ଭରେ ଯେଉଁଭଳି ଭାବରେ ସନ୍ତାନ ଥାଏ ତାକୁ ବହୁତ କଷ୍ଟ, ମାନେ ସେ ଏତେ ସହଜରେ ଆସିପାରିବ ନାହିଁ, ତା'ର ଟର୍ମ ହେଲେ ଯାଇକି ସେ ବାହାରିବ, ସେ ଗର୍ଭରୁ ବାହାରିବ। ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଆବରଣ ରହିଛି। କିନ୍ତୁ ଏହି ବର୍ତ୍ତମାନ ନିଆଁ ଯେଉଁ ଚାରିଆଡ଼େ ଯେଉଁ ଧୂଆଁ ଚାରିଆଡ଼େ ଧୂମକେତୁ ହେଇଗଲା, ଧୂଆଁ ଚାରିଆଡ଼େ ହେଇଗଲା, ସମନ୍ତା ଚାରିପଟେ ବାହାରିବା ପାଇଁ ବାଟ ନାହିଁ କେଉଁପଟେ ଗୋଟେ। ଯେମିତି ଆମର ହରିଣ, ହରିଣ ସେଇଭଳି ଅବସ୍ଥା ହେଇଥିଲା, ଚାରିପଟେ ବିଭିନ୍ନ ପ୍ରକାର ଅସୁବିଧା ଥିଲା, ଆଉ କେହି ଉପାୟ ନଥିଲା କିଛି। ସେତେବେଳେ ସେ ଭଗବାନଙ୍କୁ ସ୍ମରଣ କଲା, ଗୋର ବନେ ମୃଗୋଣୀ ପଡ଼ିଥିଲା ପସଣ କେଳେ ବଡ଼ ବିପତିରୁ ଉଦ୍ଧରିଲ ଆପଣ ଆହେ ନୀଳ ଶୈଳ। ତେଣୁ ଇଏ ହରିଣ ଚାରିପଟେ ଗୋଟେପଟେ ନିଆଁ, ଗୋଟେପଟେ କିଏ ରହିଛି ଜାଲ ପଡ଼ିଯାଇଛି, ଗୋଟେ ବ୍ୟାଧ ରହିଛି, ଆଉ ଗୋଟେ ଗୋଟେ ସର୍ପ ରହିଛି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଚାରିପଟେ କେଉଁପଟେ ଯିବା ପାଇଁ ବାଟ ନଥିଲା। ତେଣୁ ଯେତେବେଳେ ସେ ଭଗବାନଙ୍କୁ ସ୍ମରଣ କଲା, ଭଗବାନ ବ୍ୟବସ୍ଥା କରିଦେଲେ, କ'ଣ କଲେ ବ୍ୟବସ୍ଥା, ବର୍ଷା ହୋଇଗଲା, ବର୍ଷା ହୋଇଗଲା, ତେଣୁ ନିଆଁଟା ବନ୍ଦ ହୋଇଗଲା। ସାପଟା ଯେଉଁ ଥିଲା ସେ ବ୍ୟାଧକୁ ସାପଟା ଆଘାତ ଦଂଶନ କଲା, ତେଣୁ ବ୍ୟାଧ ଯେଉଁ ସ୍ୱର ମାରୁଥିଲା ଆଉ ହରିଣ ଦେହ ପାଇଲାନି, କ'ଣ ଲକ୍ଷ୍ୟ ଭ୍ରଷ୍ଟ ହୋଇଗଲା, ତେଣୁ ହରିଣ ଉଦ୍ଧାର ପାଇଲା। ତେଣୁ ଆଜି ବର୍ତ୍ତମାନ ଚାରିଆଡ଼େ ସବୁ ନିଆଁ ଲାଗିଯାଇଛି, ବାହାରିବାର କୌଣସି ବାଟ ନାହିଁ। ଚାରିପଟେ ସମନ୍ତାତ କହିଲେ ଚତୁର୍ଦିଗରେ ଏଇ ଧୂମକେତୁ ଧୂଆଁ ଚାରିଆଡ଼େ ଅଗ୍ନି, ଯଦୃଚ୍ଛୟା, ଯଦୃଚ୍ଛୟା କହିଲେ ମନକୁ ମନ ଲାଗିଗଲା ଯଦୃଚ୍ଛୟା, କିନ୍ତୁ ପ୍ରକୃତି ମନକୁ ମନ ଲାଗି ନାହିଁ, ସେମାନେ ଭାବୁଛନ୍ତି ଯଦୃଚ୍ଛ ମନକୁ ମନ ଲାଗିଗଲା ବୋଲି, ଗୋପବାଳକମାନେ ବା ଗାଭୀମାନେ ଭାବୁଥିବେ ଚିନ୍ତା କରୁଥିବେ, କିନ୍ତୁ ପ୍ରକୃତରେ ଏଇଟା କଂସର ଅସୁରମାନଙ୍କ କରିଛନ୍ତି, ସେ ସବୁ ନିଆଁ ଲଗେଇଛନ୍ତି ଯଦୃଚ୍ଛା ଅଭୂତ କ୍ଷୟକୃତ ବନୌକ ସାମ। ଏ ବନୌକ ସାମ ଯେଉଁ ରହିଛନ୍ତି ବନରେ, ଯେଉଁମାନେ ରହିଛନ୍ତି ଗାଭୀମାନେ ଗୋପବାଳକମାନେ, ଏମାନେ ସମସ୍ତଙ୍କୁ ନଷ୍ଟ କରିବା ପାଇଁ ଏସବୁ ନିଆଁ ଲାଗିଗଲା। ସେମାନେ ଭାବୁଛନ୍ତି ମନକୁ ମନ ଲାଗିଗଲା ବୋଲି, କିନ୍ତୁ ପ୍ରକୃତରେ ମନକୁ ମନ ଲାଗି ନାହିଁ, କଂସର ପ୍ରେରିତ ଅସୁରଦ୍ୱାରମାନଙ୍କ ଦ୍ୱାରା ଲାଗିଛି। ସେଠି ମଧ୍ୟ ସେଇଭଳି ଭାବରେ କଂସ ପ୍ରେରଣ କରିଥିଲେ ତା ଅସୁରମାନଙ୍କୁ, ସେ ସେଥିରେ ମଧ୍ୟ ସେୟା ହେଇଥିଲା, ଲାଗିଥିଲା, ନିଆଁ ଲାଗିଥିଲା। ତେଣୁ ସମୀରିତ ସାରଥି ସାରଥିନ, ଏ ଯେଉଁ ନିଆଁ ଲାଗିଗଲା ଏଠି ମଧ୍ୟ ସେହି ସମୟରେ ସାରଥି ସମୀରିତ ଭୀଷଣ ପବନ କହିବା ଆରମ୍ଭ କଲା, ଭୀଷଣ ଜୋର ପବନ ବାହାରିଲା, ଏ ପବନଟା ସାରଥି ଭଳି କାର୍ଯ୍ୟ କଲା, ଅଗ୍ନିକୁ ଚାରିଆଡ଼େ ଆହୁରି ଚାରିଆଡ଼େ ଖେଳିଦେଲା। ପବନ ଯଦି ହେଇଯିବ ତାହେଲେ ଅଗ୍ନି ଚାରିଆଡ଼େ ବ୍ୟାପିଯିବ। ସାରଥି ଭଳି ସମୀରିତ ବା ପବନ ଯେଉଁ ରହିଛି, ସମୀର ବା ପବନ ସାରଥି ଭଳି ଉର୍ବଣ ଉର୍ବକେଇ, ଭୀଷଣ ଚାରିଆଡ଼େ ଅଗ୍ନି ଲାଗିଗଲା, ଚାରିପଟେ ଲାଗିଗଲା ଅଗ୍ନି। ବିଲେଲିହାନ ସ୍ଥିର ଜଙ୍ଗମା ମହା, ତେଣୁ ଯେତେ ସବୁ ଜୀବ ଥିଲେ ତାହା ଭିତରେ ଯେତେ ସବୁ ଜୀବ ଥିଲେ ସେଠି ମଧ୍ୟ ବ୍ରଜବାସୀମାନେ ବନୌକ ସାମ ବନର ମଧ୍ୟ ଜୀବମାନେ ସବୁ ରହିଛନ୍ତି, ସେମାନେ ମଧ୍ୟ କିଏ ସ୍ଥିର ରହିଛି ଗଛଲତା ହେଇଥିଲେ ସେମାନେ ତ ଯାଇପାରିବେ ନାହିଁ, ଗୋଟେ ଜାଗାରେ ରହିବେ। ଯେଉଁମାନେ ଜଙ୍ଗମ ରହିଛି ଯେଉଁମାନେ ଯାଇପାରିବେ ସେମାନେ
ଚାରିଆଡ଼େ ନିଆଁ ଲାଗିଗଲା, ସମସ୍ତେ ପୁରା ସମସ୍ତଙ୍କର ଚିନ୍ତା ପଡ଼ିଗଲା, ମହାନ ପ୍ରବଳ ନିଆଁ ଲାଗିଗଲା ଚାରି ଚାରିଆଡ଼େ। ତେଣୁ ସପ୍ତମ ଶ୍ଳୋକରେ ଏଠି ଭାବାର୍ଥରେ କୁହାଯାଉଛି ଯେ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଅୟମପି ପ୍ରଳମ୍ବ ସଖ କଶ୍ଚିତ ଦୈତ୍ୟ ଇତିହାଉ। ପ୍ରଳମ୍ବକୁ ଯେଉଁ ଭଗବାନ ବଧ କଲେ ନା, ସେ ଖବର ପାଇଗଲା, ପ୍ରଳମ୍ବର ସଖାମାନେ ପାଇଗଲେ। ତେଣୁ ସେମାନେ ଚିନ୍ତା କଲେ ଆମର ସଖାକୁ ହତ୍ୟା କରିଛନ୍ତି ବଳରାମ, ସମସ୍ତଙ୍କୁ ହତ୍ୟା କରିଦେବା, ଏଭଳି ଭାବରେ କହି ସେମାନେ ମଧ୍ୟ ନିଆଁଟି ଲଗାଇ ଦେଇଥିଲେ। ଯାହା ହଉ, ଅଷ୍ଟମ ଶ୍ଳୋକ କହେ ତମା ପତତଂ ପରିତେଦବାଗ୍ନି ସୋପାଶ୍ଚ ଗାବ ପ୍ରସିମିଚ୍ଚ ଭୀତା ଉଚୁଶ୍ଚ କୃଷ୍ଣଂ ସବଳଂ ପ୍ରପନ୍ନା ଯଥା ହରିଂ ମୃତ୍ୟୁ ଭୟାର୍ଜିତା ଜନା। ତ ଆପତତଂ ପରିତେ ଦବାଗ୍ନି, ଦବାଗ୍ନି କହିଲେ ଏଇ ଜଙ୍ଗଲରେ ନିଆଁ ଲାଗିଗଲା, ଜଙ୍ଗଲ ଦବା ଦାବା ନଳ, ଦାବା କହିଲେ ଜଙ୍ଗଲ, ତା ଦେହରେ ଅଗ୍ନି ଲାଗିଯାଇଛି ଦବାଗ୍ନି। ପରିତୋ ଚାରିପଟେ ଲାଗିଯାଇଛି, ତମ ଆପତତଂ ଏଭଳି ଭାବେ ଚାରିଆଡ଼େ ଯେଉଁ ନିଆଁ ଲାଗିଯାଇଛି, ସେମାନେ ତା ଭିତରେ ପଶିଯାଇଛନ୍ତି, ବଦ୍ଧ ହୋଇଯାଇଛନ୍ତି, ନିବଦ୍ଧ ହୋଇଯାଇଛନ୍ତି। ତେଣୁ ପରିତୋ ଦବାଗ୍ନି ଗୋପା ସରି ଗୋପାଶ୍ଚ ପାଇଁ ସବୁ ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ ଅଛି, ଗୋପାଶ୍ଚ ଗାବ ପ୍ରସମିକ୍ଷ ଭୀତା, ଗୋପମାନେ ଏବଂ ଗାଭୀମାନେ ଏସବୁ ଦେଖିଦେଲେ, ତେଣୁ ସେମାନେ ଭୟ କରିଗଲେ, ଭୀତା ଭୟଭୀତ ହୋଇଗଲେ। କେଉଁଠି ବାଟ ନାହିଁ, କେଉଁଠି ଗୋଟେ ଗୋଟେ ବାଟ ଥିଲେ ଚାଲିଯାଆନ୍ତେ, ବାଟ ବି ନାହିଁ, ଚାରିଆଡ଼େ ନିଆଁ ଲାଗିଯାଇଛି। ତେଣୁ ଉଚୁଶ୍ଚ କୃଷ୍ଣ ସବଳଂ ପ୍ରପନ୍ନା, ତେଣୁ କୃଷ୍ଣ ବଳରାମ ଟିକେ ଦୂରରେ ଥିଲେ, ତେଣୁ ସେମାନେ କୃଷ୍ଣଙ୍କୁ ଡାକିଲେ, କୃଷ୍ଣ ସବଳଂ ପ୍ରପନ୍ନା, ସବଳ କୃଷ୍ଣ ସବଳଂ ବଳରାମ କହିଛନ୍ତି ତାଙ୍କ ପାଖରେ ସବଳ। ଆଉ ଗୋଟେ ଭାବ ବର୍ଣ୍ଣନା କରାଯାଇଛି ଆମର ହରିଶ୍ରୀ କହୁଛନ୍ତି ସବଳଂ ନିର୍ବଳଂ ନୁହଁ, ଭଗବାନ ସବଳ, ସବୁକିଛି ବଳ ତାଙ୍କ ରହିଛି, ବଳଂ ବଳବତାଂ ଚାହଂ, ସମସ୍ତଙ୍କ ବଳ ସେ ଭଗବାନ ବଳ ପ୍ରଦାନ କରନ୍ତି, ବଳଂ ଜଣେ ଆମର ଶ୍ରୀଶ୍ରୀ ରାଧାକୃଷ୍ଣ ମହାରାଜ କହିଲା ଏଠି ସବୁ ରହିଛି ଶବ୍ଦ ଯେ ସବଳଂ ପ୍ରପନ୍ନା ତାଙ୍କର ଶରଣରେ ଗଲେ, କୃଷ୍ଣଙ୍କର ଶରଣରେ ଗଲେ, କୃଷ୍ଣ ବଳରାମଙ୍କର ଶରଣରେ ଗଲେ। ବଳରାମ ତ ବର୍ତ୍ତମାନ ପ୍ରଣବକୁ ବଧ କରିଛନ୍ତି, ତେଣୁ ଯଥା ହରିଂ ମୃତ୍ୟୁ ଭୟାର୍ଜିତା ଜନା, ଯେଭଳି ଭାବରେ ମୃତ୍ୟୁ ଭୟରୁ ମନୁଷ୍ୟମାନେ ହରିଙ୍କର ଶରଣରେ ଯାଆନ୍ତି, ସେଇଭଳି ଭାବରେ ସେ କୃଷ୍ଣ ବଳରାମଙ୍କର ଶରଣରେ ଗଲେ। ମୃତ୍ୟୁ ଭୟାର୍ଜିତା ଜନା, ମୃତ୍ୟୁ ଭୟରୁ ଜଣେ ଯଦି ରକ୍ଷା ହେବା ପାଇଁ ଚାହୁଁଛି ତାହେଲେ ହରିଙ୍କର ଶରଣ ଯିବାକୁ ପଡ଼ିବ, ଆଉ କାହାର ଶରଣରେ ଗଲେ ମୃତ୍ୟୁକୁ ସେମାନେ ଏଡ଼େଇ ପାରିବେ ନାହିଁ, ମୃତ୍ୟୁ ଭୟକୁ ଏଡ଼େଇ ପାରିବେ ନାହିଁ। ହରିଂ ବିନା ମୃତ୍ୟୁ ନ ହରି ହରିଙ୍କ ବିନା ଆଉ କେହି ଆମକୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିବେ ନାହିଁ। ହରି ହରଣ ସେ ଆମକୁ ଦୁଃଖ ହରଣ କରିବେ ହରି ସିଏ। ତେଣୁ ଏହି ପ୍ରସଙ୍ଗରେ ବହୁତ କଥା ରହିଛି, ବିଭିନ୍ନ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି। ବିଶେଷ ଭାବରେ ଆମର ଭାଗବତ ପଞ୍ଚମ ସ୍କନ୍ଧରେ ଯେଉଁ ଭାରତ ଭାରତ ଜଡ଼ ଭାରତ ମଧ୍ୟ କଥା କହିଥିଲେ, ବବାଟବି କଥା କହିଥିଲେ, ବବାଟବିରେ ବର୍ଣ୍ଣନା କରାଯାଇଛି ଯେଉଁ ବଣିକ ସମାଜ ଯେଉଁ ଯାଉଛନ୍ତି ବଣ ଭିତରେ ପ୍ରବେଶ କରିଯାଇଛନ୍ତି, ଯଦି ଦେଖିଲେ ସେମାନେ ସିଂହମାନେ ଆସୁଛନ୍ତି, ସିଂହମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଯଦି ସେମାନେ ଯାଇକରି ବଗୁଲାର ଶରଣ ନେବେ, ବଗର ଶରଣ ଯିବେ, ତାହେଲେ ବଗ ତାକୁ କ'ଣ ରକ୍ଷା କରିପାରିବ। ତେଣୁ ସେହିଭଳି ଭାବରେ ଭୌତିକ ଜଗତରେ ଆମେ ଯେଉଁ କାଳ ରୂପକ ମୃତ୍ୟୁ ଆସି ପହଞ୍ଚୁଛି ଆସୁଛି, ତାଠାରୁ ଉଦ୍ଧାର ହେବା ପାଇଁ ହେଲେ ଆମେ ଭଗବାନ ହରିଙ୍କର ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନ ଛାଡ଼ିଦେଲେ ଆଉ କେହି ରକ୍ଷା କରିପାରିବେ ନାହିଁ ଆମକୁ ମୃତ୍ୟୁ ମୁଖରୁ, କେବଳ ଏକମାତ୍ର ଭଗବାନ ହିଁ ରକ୍ଷା କରିବେ। ସେଥିପାଇଁ ଆମର ବିଭିନ୍ନ ଆଚାର୍ଯ୍ୟମାନେ ଦେବତାମାନେ ମଧ୍ୟ ସ୍ତୁତି କରିଛନ୍ତି, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଅଭିସ୍ମିତଂ ପରିପୂର୍ଣ୍ଣ କାମ ସ୍ୱନେବ ଲାଭେନ ସମଂ ପ୍ରଶାନ୍ତଂ ବିନା ପଶୁପଟୋ ପରଙ୍ଗି ବାଳିଶ ଷୋଳାଙ୍ଗୁଳେଇ ନାଦି ଚିତ୍ତି ସିନ୍ଧୁ। ଭବସାଗରରୁ ଉଦ୍ଧାର ହେବା ପାଇଁ ଯଦି ଜଣେ ଷୋଳାଙ୍ଗୁଳ କୁକୁର ଟାଙ୍ଗୁଳ ଭବସାଗର ହେବା ପାଇଁ ଚାହିଁବ, ସେ କ'ଣ ଭବସାଗର ପାର ହେବ? ଭଗବାନ ଚରଣ ନଗଲେ କେହି ରକ୍ଷା କରିପାରିବେ, ଭବସାଗରକୁ କେହି ଉଦ୍ଧାର କରିପାରିବେ ନାହିଁ, ଏକମାତ୍ର ହରି ହିଁ ଭଗବାନ ହିଁ ମୃତ୍ୟୁମୂଳକୁ ରକ୍ଷା କରିପାରିବେ, ମୃତ୍ୟୁ ସାଗରକୁ ଆମକୁ ଉତ୍ତୀର୍ଣ୍ଣ କରିଦେଇପାରିବେ।
ବହୁ ଜାଗାରେ କଥା କୁହାଯାଇଛି। ତେବେ ଆମର ଗୋସ୍ୱାମୀ ତୁଳସୀଦାସ କଥା ବହୁତ ସୁନ୍ଦର ଭାବରେ ରଚନା କରିଛନ୍ତି। ଆମର ସେ ରାଧାକୃଷ୍ଣ ମହାରାଜ କହୁଥିଲେ କଥା ଯେ ଯେ ବାଲି ହେଇପାରେ, ଅସମ୍ଭବ ଜିନିଷ ସମ୍ଭବ ହେଇପାରେ। ଯେମିତି ବାଲି ନଈରେ, ଆମ ମହାନଦୀରେ ବାଲି ସବୁ ରହିଛି, ବାଲିକୁ ଯଦି ଆମେ ତାକୁ କରିବା, ନେଇକିରି ତାକୁ ପେଶିବା, ପେଶି ତା ଦେହରୁ ତେଲ ବାହାରିବ ନାହିଁ। କିନ୍ତୁ କୌଣସି କାରଣରୁ ଅକସ୍ମାତ ଅସମ୍ଭବ ସମ୍ଭବ ହେଲାବେଳେ ତେଲ ବାହାରିଯାଇପାରେ ବାଲିକୁ। ଏବଂ ପାଣି ଯେଉଁ ଏତେ ପାଣି ରହିଛି, ଆମର ବହୁତ ପାଣି ରହିଛି, ପାଣିକୁ ଯଦି ଆମେ ମନ୍ଥନ କରିକି କୌଣସି କାରଣରୁ ତେଣୁ ଘିଅ ଦେବାରେ ବାହାରିବ ନାହିଁ। କିନ୍ତୁ କୌଣସି ଉପାୟରେ ଯଦି ମୋତେ ଘିଅ ବାହାରି ଯାଇପାରେ, କିନ୍ତୁ ଭଗବାନ କୃଷ୍ଣ ଭଜନ ବିନା ଭଗବାନଙ୍କୁ ଭଜନ ନ କଲେ କେହି ମୃତ୍ୟୁକୁ ପାର ହୋଇପାରିବେ ନାହିଁ। ଗୋସ୍ୱାମୀ ତୁଳସୀଦାସ ଏଭଳି ଭାବରେ କହିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କୁ ସେ ପ୍ରାର୍ଥନା କରିବେ ଗୋପବାଳକମାନେ। ସେ ପ୍ରାର୍ଥନା ଆମେ ଆସନ୍ତାକାଲି ଶ୍ରବଣ କରିବା। ତେଣୁ ଆଜି ଯେଉଁ ତିଥି ରହିଛି, ଆଜି ତିଥି ବିଷୟରେ କହିବା। ଆଜି ବହୁତ ସୁନ୍ଦର, ବହୁତ ପବିତ୍ର ତିଥି। ଆଜି ହେଉଛି ବ୍ୟାସଦେବଙ୍କର ଆବିର୍ଭାବ ତିଥି, ଗୁରୁ ପୂର୍ଣ୍ଣମୀ। ଗୁରୁଙ୍କର ପୂଜା କରାଯାଏ। ବ୍ୟାସଦେବ ହେଉଛନ୍ତି ମୂଳ ଗୁରୁ। ବ୍ୟାସଦେବ ସେ ଭଗବାନଙ୍କର ଅବତାର। ଭାଗବତ ତୃତୀୟ ସ୍କନ୍ଧ, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ 22 ଅବତାର ବିଷୟରେ ଯେତେବେଳେ ବର୍ଣ୍ଣନା କରିଛନ୍ତି ସୁତ ଗୋସ୍ୱାମୀ, କାହିଁକି ନା ସ୍ୱର୍ଣ୍ଣକାଦି ଋଷିମାନେ ପ୍ରଶ୍ନ ପଚାରିଥିଲେ, 6 ପ୍ରଶ୍ନ। ତା ଯେଉଁ ଗୋଟିଏ ପ୍ରଶ୍ନ ଥିଲା ଭଗବାନ ଅବତାର ବିଷୟରେ କୁହନ୍ତୁ। ଅବତାର ବିଷୟରେ ଜାଣିଲେ ଆମେ ଜାଣିବା କି ଭଗବାନ, ନହେଲେ ଯାହାକୁ ତାକୁ ଆମେ ଭଗବାନ କହିବା ନାହିଁ। ଜାଣିଥିଲେ ଭଗବାନଙ୍କ ଅବତାର, ଭଗବାନଙ୍କର ଲକ୍ଷଣ ସବୁ ଜାଣିଥିଲେ ଆମେ ଜାଣିବା ଇଏ ହେଉଛନ୍ତି ଭଗବାନ, ପ୍ରକୃତରେ ଭଗବାନ। ସାଧାରଣ ବ୍ୟକ୍ତିକୁ ଭଗବାନ ବୋଲି କହିବା ନାହିଁ। ତେଣୁ ଅବତାର ବିଷୟରେ ଯେତେବେଳେ କହୁଛନ୍ତି ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ, ସେତେବେଳେ ବ୍ୟାସଦେବଙ୍କୁ ସପ୍ତଦଶ ଅବତାର ରୂପରେ ବର୍ଣ୍ଣନା କରିଛନ୍ତି। ଭଗବାନଙ୍କର ଅବତାର ସେ ବ୍ୟାସଦେବ, ଇଏ ହେଉଛନ୍ତି ସପ୍ତାଦଶ ଅବତାର। ସେ ସବୁ ଶାସ୍ତ୍ରକୁ ରଚନା କଲେ, ଶାସ୍ତ୍ର ଲିପିବଦ୍ଧ କଲେ ଶାସ୍ତ୍ରକୁ। ଇଏ ଜଣେ ସପ୍ତାଦଶ ଅବତାର ଭଗବାନଙ୍କର। ତାଙ୍କ କଥା ତ ବର୍ତ୍ତମାନ ଆମେ ସବୁ ଯାହା ଶୁଣୁଛେ ସେ ବ୍ୟାସଦେବଙ୍କ କଥା। ବ୍ୟାସଦେବଙ୍କର ଅନ୍ତିମ କୃତି ହେଉଛି ଭାଗବତମ୍। ତେଣୁ ବ୍ୟାସଦେବଙ୍କ ବିଷୟରେ ଆଉ କିଛି କହିବା ବିଷୟରେ ଦରକାର ନାହିଁ। ବ୍ୟାସଦେବଙ୍କ କଥା ଆମେ ସବୁବେଳେ ଶୁଣୁଛେ। ବ୍ୟାସଦେବ ଏ ବ୍ୟାସ ଆସନ ବୋଲି କୁହାଯାଏ, ବ୍ୟାସ ଆସନ ଭଗବାନ କଥା କହିବା ପାଇଁ। ସେହିଭଳି ଭାବରେ ଭଗବାନ କୃପା, ବ୍ୟାସଦେବଙ୍କ କୃପା ହେଲେ ବ୍ୟାସଙ୍କର କଥା ଯେଉଁ ରହିଛି, ବ୍ୟାସ ଯେଉଁ କହିଛନ୍ତି ସେହି କଥା ହିଁ ଆମେ କହିବା। ନହେଲେ ଆମର ମନ କଥା କହିବା, ମନଗଡ଼ା କଥା କହିବା, ଦୋଷ ପ୍ରମାଦ ସବୁ ରହିବ, ତା ଦେହରେ ଭୁଲ ଭାଲ ରହିବ। ତେଣୁ ବ୍ୟାସ ଆସନ ବୋଲି କୁହାଯାଏ, ବ୍ୟାସଦେବଙ୍କର ଆସନ ଇଏ। ପ୍ରକୃତରେ ଏଥିରେ ଯେଉଁ ବ୍ୟାସଦେବ କଥା କହିବା କଥା, ତାଙ୍କର ପ୍ରତିନିଧି ହିସାବରେ ଆମେ କଥା କହୁଛେ। ତାଙ୍କୁ ସ୍ମରଣ କରି ଦେବୀଂ ସରସ୍ୱତୀଂ ବ୍ୟାସଂ ନାରାୟଣୀ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୁ ଜୟ ବୁଦ୍ଧିରେ। ସେମାନଙ୍କୁ କୃପା ପ୍ରାର୍ଥନା କରି ଆମେ କିଛି କଥା କହିବା। ଆମର କଳ୍ପନା କଥା କହିପାରିବା ନାହିଁ। ଯାହା ହଉ, ବ୍ୟାସଦେବଙ୍କର ତିଥିରେ ଆମେ ତ ବ୍ୟାସଦେବଙ୍କର ସବୁବେଳେ ତାଙ୍କ କଥା ପାଠ କରୁଛେ, ତାଙ୍କର ଭାଗବତ, ତାଙ୍କର ଅନ୍ତିମ କୃତି ଭାଗବତମ୍। ଏବଂ ସନ୍ଧ୍ୟାବେଳେ ଆମେ ବିଶେଷ ଭାବରେ ସନାତନ ଗୋସ୍ୱାମୀ ବିଷୟରେ କହିବା, କିନ୍ତୁ ମାତାଜୀମାନଙ୍କ ବିଶେଷ ଅନୁରୋଧରେ ଆମେ ସନାତନ ଗୋସ୍ୱାମୀ ବିଷୟରେ ମଧ୍ୟ କିଛି କହିବା କଥା। ତେଣୁ ସନାତନ ଗୋସ୍ୱାମୀ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଇଏ ପ୍ରକୃତରେ ହେଉଛନ୍ତି ଯେଉଁ ବ୍ରହ୍ମାଙ୍କର 4 କୁମାର ଥିଲେ, ସନାତନ ସନନ୍ଦନ ସନତ କୁମାର। ସେ ଯେଉଁ ସନାତନ, ଯିଏ 4 କୁମାର ହେଉଛନ୍ତି ସନାତନ, ସିଏ ହେଉଛନ୍ତି ସନାତନ ଗୋସ୍ୱାମୀ। ସନାତନ ଗୋସ୍ୱାମୀ ମହାପ୍ରଭୁଙ୍କ ଲୀଳାରେ ସେ ଭାଗ ନେଇଛନ୍ତି। ସନାତନ ଗୋସ୍ୱାମୀ ସିଏ ଦାକ୍ଷିଣାତ୍ୟରେ ତାଙ୍କର ଜନ୍ମ ହୋଇଥିଲା, କିନ୍ତୁ ସେ ପଳାଇ ଆସିଥିଲେ ଏଇଠି ଗୌଡ଼ ଦେଶକୁ ଆସିଯାଇଥିଲେ। ମୁସଲମାନ ଯେଉଁ ରହିଛନ୍ତି ସେ ସମୟରେ ରାଜା ଥିଲେ, ତାଙ୍କର ଜନ୍ମ ହୋଇଥିଲା ଆମର ଭଗବାନଙ୍କର ଯେଉଁ ଗୌରାଙ୍ଗ ମହାପ୍ରଭୁଙ୍କର 1486 ଜନ୍ମ, ତାଙ୍କର 1488 ମସିହାରେ ଜନ୍ମ, ଜଷ୍ଟ 2 ତଳେ ପରେ ଜନ୍ମ ହୋଇଥିଲେ। ତାଙ୍କ ନାମ ଥିଲା ସାକର ମଲ୍ଲିକ, କାରଣ ସିଏ ମୁସଲମାନଙ୍କ ଦ୍ୱାରା ମୁସଲମାନଙ୍କର ପ୍ରଧାନମନ୍ତ୍ରୀ ରହିଥିଲେ। ହୁସେନ ଶାହ ଥିଲେ ସେତେବେଳେ ରାଜା, ପ୍ରଧାନମନ୍ତ୍ରୀ ସେତେବେଳେ ରାଜା ଥିଲେ ହୁସେନ ଶାହ। ତାଙ୍କର ମନ୍ତ୍ରୀ ହିସାବରେ ପ୍ରଧାନମନ୍ତ୍ରୀ ରୂପେ ରହିଥିଲେ ସନାତନ ଗୋସ୍ୱାମୀ। ତାଙ୍କର ଭାଇ ରୂପ ଗୋସ୍ୱାମୀ, ସାନ ଭାଇ ରୂପ ଗୋସ୍ୱାମୀ, ସେ ଥିଲେ ଫାଇନାନ୍ସ ମିନିଷ୍ଟର, ମୁଖ୍ୟମନ୍ତ୍ରୀ, କ'ଣ ଅର୍ଥମନ୍ତ୍ରୀ ଥିଲେ। ଦୁଇ ଭାଇ ଏଇଭଳି ଭାବରେ ରହିଥିଲେ, ତାଙ୍କର ନାମ ମଧ୍ୟ ବଦଳି ଯାଇଥିଲା। ସେମାନେ ବ୍ରାହ୍ମଣଙ୍କର ଜନ୍ମ ନେଇଥିଲେ, କିନ୍ତୁ ତାଙ୍କର ନାମ ବଦଳି ଯାଇଥିଲା, ହିନ୍ଦୁ ସମାଜରେ ତାଙ୍କୁ ଗ୍ରହଣ କରୁନଥିଲେ। ତେଣୁ ମହାପ୍ରଭୁଙ୍କ ପାଖକୁ ସେମାନେ ଗଲା ପରେ ମହାପ୍ରଭୁ ତାଙ୍କର ନାମକରଣ କରିଦେଲେ, ଠାକୁର ମଲ୍ଲିକଙ୍କ ନାମ କଲେ ସନାତନ ଗୋସ୍ୱାମୀ, ଦବୀର ଖାସଙ୍କ ନାମକରଣ ହେଲେ ରୂପ ଗୋସ୍ୱାମୀ। ରୂପ ଗୋସ୍ୱାମୀଙ୍କର ଆମେ ସବୁ କେତେ ତାଙ୍କର ରହିଛି ଲେଖା ରହିଛି, କେତେ ଶାସ୍ତ୍ର ରଚନା କରିଛନ୍ତି, ସେଟାକୁ ସେମାନେ ସବୁ କରିଛନ୍ତି। ଯାହା ହଉ, ସନାତନ ଗୋସ୍ୱାମୀଙ୍କ ବିଷୟରେ କୁହାଯାଏ, ସନାତନ ଗୋସ୍ୱାମୀ ଛୋଟ ପିଲା ଥିଲେ ସେ ସମୟରେ ଜଣେ ବ୍ରାହ୍ମଣ ଆସି ତାଙ୍କୁ ଭାଗବତ ପ୍ରଦାନ କରିଥିଲେ, ସେ ସବୁଦିନ ଭାଗବତ ପାଠ କରୁଥିଲେ, ସନ୍ଧ୍ୟାବେଳେ ତାଙ୍କ ବିଷୟରେ କହିବା ବିସ୍ତାର ଭାବରେ। ତେଣୁ ସେ ଏଇ ଭାଗବତଙ୍କର ସ୍ତୁତି କରିଛନ୍ତି, ଭାଗବତ ସ୍ତୁତି କରିଛନ୍ତି। ସେ ସ୍ତୁତିରୁ ଗୋଟିଏ ସ୍ତୁତି ପାଠ କରି ଆମ କଥାକୁ ବିଶ୍ରାମ ଦେବା। ସର୍ବଶାସ୍ତ୍ରାଦି ପିୟୁଷ ସର୍ବବେଦୈକ ସତ୍ଫଳ ସର୍ବସିଦ୍ଧାନ୍ତ ରତ୍ନାଢ଼୍ୟ ସର୍ବଲୌକିକ ଦୁଃପଦ, ପାଞ୍ଚ ଛଅଟି ଶ୍ଳୋକ ଅଛନ୍ତି ସେଥିରେ। ସର୍ବଶାସ୍ତ୍ରାଦି ପିୟୁଷ, ସମସ୍ତ ଶାସ୍ତ୍ର ରୂପକ ସାଗର ରହିଛି, ଅନେକ ଶାସ୍ତ୍ର ରହିଛି, ଅନେକ ଶ୍ଳୋକ ରହିଛନ୍ତି। ଏ ଶାସ୍ତ୍ର ତ ପିୟୁଷ, ତାର ସାର, ତାର ପିୟୁଷ ବା ଅମୃତଟା ହେଉଛି ଭାଗବତମ। ସର୍ବଶାସ୍ତ୍ରାଦି ପିୟୁଷ ସର୍ବବେଦିକ ସତ୍ଫଳ, ସମସ୍ତ ବେଦର ସତ୍ଫଳ ହେଉଛନ୍ତି ଭାଗବତମ। ଏବଂ ସର୍ବସିଦ୍ଧାନ୍ତ ରତ୍ନାଢ଼୍ୟ, ଯେତେ ସିଦ୍ଧାନ୍ତ ସବୁ ରହିଛି ସେ ସିଦ୍ଧାନ୍ତ ସବୁ ଆମେ ଭାଗବତରେ ପ୍ରାପ୍ତ ହେବା, ସିଦ୍ଧାନ୍ତ ରତ୍ନ ସବୁ ରହିଛି, ସିଦ୍ଧାନ୍ତ ରତ୍ନ ସବୁ ରହିଛି। ଏବଂ ସର୍ବଲୌକିକ ଦ୍ୱିପଦ, ସମସ୍ତ ଲୋକମାନଙ୍କୁ ଇଏ ଦିଶା ଦେବ, ଏ କେଉଁଭଳି ଆମେ ଯିବାକୁ ପଡ଼ିବ, ଆମର ମାର୍ଗ ଦର୍ଶନ କରିବ, ଏଇଭଳି ଭାବରେ ସ୍ତୁତି କରିଛନ୍ତି। ଆମେ ସନ୍ଧ୍ୟାବେଳେ ତାଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିବା, ଆମର ଅବଶ୍ୟ ଯୋଗ୍ୟତା ନାହିଁ, ତାଙ୍କ କୃପାରୁ ଆମେ କିଛି ବର୍ଣ୍ଣନା କରିବା। ତେଣୁ ଆମର ସମୟ ହୋଇଯାଇଛି, ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି, କାହାର କିଛି ପ୍ରଶ୍ନ ଅଛି, ବା କିଛି ଅଧିକ କିଛି କହିବା ପାଇଁ ଚାହୁଁଛନ୍ତି। ସନାତନ ଯେ ଏଇଟା ବିଶ୍ୱନାଥ ଚତୁର୍ଠୀ କହିଛି, ଦଶମ ସ୍କନ୍ଧରେ ଟୀକାରେ ସେ କହିଛନ୍ତି, ସେଇଟା ସନାତନ ଗୋସ୍ୱାମୀ ହେଉଛନ୍ତି, ସେଇ ସନାତନ ଇଏ ଆସୁଛନ୍ତି, ବ୍ରହ୍ମାଙ୍କ ପୁତ୍ର ତାରି କୁମାର, ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତି ଅବତାର। ତେଣୁ ଇଏ ସନାତନ ଗୋସ୍ୱାମୀ ଭଗବାନଙ୍କ ଜ୍ଞାନ ଶକ୍ତି ଭଗବାନଙ୍କର ଜ୍ଞାନ, ଭଗବାନ ଯେଉଁ ସରସୂର୍ଯ୍ୟ ପୂର୍ଣ୍ଣ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି, ତେଣୁ ସେ ଜ୍ଞାନ ଶକ୍ତି ହେଉଛନ୍ତି ଏ ସନାତନ ଗୋସ୍ୱାମୀ। ତେଣୁ କେତେ ଶାସ୍ତ୍ର ରଚନା କରିଛନ୍ତି, କେତେ ତାଙ୍କ ଲୀଳା ସବୁ ରହିଛି ସନାତନ ଗୋସ୍ୱାମୀଙ୍କର, ଆମେ ସବୁ ଶ୍ରବଣ କରିବା, ସନ୍ଧ୍ୟାବେଳେ ତାଙ୍କୁ ବିଷୟ ଶ୍ରବଣ କରିବା। ଆଚରଣ ଜୀ ସମସ୍ତେ ଓଡ଼ିଆ ସମସ୍ତେ ଆପଣ ଏହା ଥିଲେ ଆଉ ବହୁତ ଧନ୍ୟବାଦ, ଆପଣ ଆମକୁ ଇଏ ସ୍ଥାନ ଦିଏ, ଆମକୁ ଆମର ସେବାକୁ ମୌକା ଦିଏ, ଆକୁ ହମ ଆପଣ ପ୍ରଶ୍ନମାନ କରତେ ହେଁ। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଭକ୍ତ କି ଦାୟ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।